ଲଜ୍ଜା ଧର୍ମ ଶରୀରର ଧର୍ମ ଯୋଉଟା ଲଜ୍ଜା ତାଙ୍କର ଥିଲା ନାରୀ ଭାବରେ ତାକୁ ବିଦୂରିତ କରିଦେଲେ, ନିଜର ପ୍ରସାଦ ବସ୍ତ୍ର ଦେଲେ। ଯଦିଓ ସେ ବସ୍ତ୍ର ତାଙ୍କର ଥିଲା, କିନ୍ତୁ କୃଷ୍ଣ ସେ ବସ୍ତ୍ର ଗୁଡିକୁ ସ୍କନ୍ଦରେ ନିଜେ ଧରିଲେ, ନିଜେ କୃଷ୍ଣ ସେ ଗୋପୀମାନଙ୍କର ବସ୍ତ୍ରକୁ କାନ୍ଧରେ ରଖିଲେ, ତାଙ୍କୁ ପ୍ରଦାନ କଲେ। ଗୋପୀମାନେ ସେ ବସ୍ତ୍ର ପ୍ରାପ୍ତ ହେଇ କୃଷ୍ଣଙ୍କର ଅଙ୍ଗ ସୌରଭ ବା ଅଙ୍ଗର ଗନ୍ଧକୁ ପ୍ରାପ୍ତ ହେଲେ, କୃଷ୍ଣାକୃଷ୍ଟ ଚିତ୍ତ ହେଲେ। କୃଷ୍ଣ ପ୍ରତି ଯୋଉ ଆକୃଷ୍ଟତା ଗୋପୀମାନଙ୍କର ଆସିଲା, ତାଦ୍ୱାରା ସେ ଆଉ ଘରକୁ ଫେରିପାରୁନାହାନ୍ତି, ଗୃହକୁ ଫେରିପାରୁନାହାନ୍ତି। ସେମାନେ ଚାହୁଁଛନ୍ତି କୃଷ୍ଣଙ୍କ ପାଖରୁ କିଛି ପ୍ରତିଶ୍ରୁତି ବାକ୍ୟ ଶ୍ରବଣ କରିକି ଯିବା ପାଇଁ। ଆକୃଷ୍ଟ ଚିତ୍ତ ହେଇଗଲେ ନା କୃଷ୍ଣ ପ୍ରତି। ଜଗତରେ କଣ, ଏ ଜଗତରେ ଯାହା ଆମେ ବସ୍ତୁ ସବୁ ଦେଖୁଛେ, ଏସବୁ ବାସ୍ତବ ବସ୍ତୁ ପାଖରୁ ଆସୁଛନ୍ତି। ବାସ୍ତବ କିଏ? ଭଗବାନ କୃଷ୍ଣ, ଭଗବାନ ପାଖରୁ ସବୁ ଆସୁଛନ୍ତି। ଆପଣ କୌଣସି ଗୋଟେ ଜିନିଷ ଆମେ ଦେଖିପାରିବା ଯେଉଁଥିରେ ଭଗବାନଙ୍କର ଶକ୍ତିଟା ନାହିଁ, ଜଳ ହଉ ଭୂମି ହଉ, ଭଗବାନ ପାଞ୍ଚଟି ଜିନିଷ ତିଆରି କରିଛନ୍ତି, ଯାହାର ଗୋଟିଏ ବିନା ସେ ଗୋଟିଏ ଜିନିଷ ଯଦି ମଣିଷ ବ୍ୟବହାର ନ କରିପାରିବ, ସେ ଗୋଟିଏ ଦିନ ବଞ୍ଚିପାରିବନି। ଭଗବାନ କଣ କହିଲେ, ଭୂମି ଅପ ଅନଲ ବାୟୁ ଖଙ୍ଗ ମନ ବୁଦ୍ଧି ଏ ବଚ, ଭୂମି ଜଳ ବାୟୁ ଅଗ୍ନି ଆକାଶ, ପାଞ୍ଚଟି ତତ୍ତ୍ୱରେ ବୈଜ୍ଞାନିକ ଏତେ କିଛି କରୁଛି, ସବୁ କିଛି ଜଗତରେ ଚାଲିଛି। ଦେଖିଲେ ଭୂମି ଆଉ ଜଳ ଆଉ ବାୟୁ, ଏ ଯୋଉ ଉପାଦାନ ଗୁଡିକ ଭଗବାନ ସୃଷ୍ଟି କରି ଛାଡ଼ିଛନ୍ତି, ଷ୍ଟକ୍ ସବୁ ବାସ୍ତବ ବସ୍ତୁ ପାଖରୁ ଆସୁଛନ୍ତି। ଯେତେ ଦେଖୁଛନ୍ତି, ଗୋଟେ ପୁରୁଷକୁ କେମିତି ସେ ସଜେଇ ଦେଇଛନ୍ତି, ଗୋଟେ ନାରୀକୁ ସଜେଇ ଦେଇଛନ୍ତି, ଗୋଟେ ପ୍ରକୃତିକୁ ସଜେଇ ଦେଇଛନ୍ତି, ବୃକ୍ଷକୁ ସଜେଇ ଦେଇଛନ୍ତି। କିନ୍ତୁ ଯେହେତୁ ଆମର ଚେତନାଟା ଆମେ କୃଷ୍ଣାକୃଷ୍ଟ ଚିତ୍ତ ନୁହେଁ, ଆମେ ତା ଭିତରେ କୃଷ୍ଣଙ୍କ ଶକ୍ତିଟାକୁ ଦେଖିପାରୁନା, ଆମେ କେବଳ ଗୋଟେ ବସ୍ତୁଟାକୁ ଦେଖୁଛେ। ଗୋଟେ ସଙ୍ଗୀତ ଭଲ, ଗୋଟେ ବହୁତ ଲୋକ ଗୋଟେ ସଙ୍ଗୀତ କିଣା ଭଲ ସଙ୍ଗୀତଟା ଗାଉଛି, ଏମିତି ବି କେବଳ ଥିଲେ ଏଠି ଭଲ ଗାଉଥିଲେ ଜଗନ୍ନାଥ, ଲୋକ କାହାର ପ୍ରଶଂସା କରୁଥିଲେ, ଭିକାର ବେଳ ବହୁତ ସୁନ୍ଦର ଗାୟକ, କିନ୍ତୁ କାହାର ଏ ଚିନ୍ତା ଶୁଣ ତ ତାଙ୍କ ଶକ୍ତିରେ, ତାଙ୍କର କଣ୍ଠରେ ଯୋଉ ଶକ୍ତିଟା ଦେଇଛନ୍ତି, କିଏ ଦେଇଛନ୍ତି? ସବୁ ବାସ୍ତବ ବସ୍ତୁ ପାଖରୁ ଆସୁଛନ୍ତି। କିନ୍ତୁ ଯେହେତୁ ଆମେ ମାୟାକୃଷ୍ଟ ଚିତ୍ତ ଯିବ, ଆମର ଆକୃଷ୍ଟତା ମାୟା ପ୍ରତି ଅଛି, ଆମେ ସବୁ ଜିନିଷରେ ସେ ମାୟା ଜିନିଷ ଦେଖୁଛେ, ଆଉ କୃଷ୍ଣ ଶକ୍ତିରେ ଦେଖିପାରୁ ଜୀବର। ସେ ଇଏ ଗୋଟେ ଫିଲ୍ମ ଗୀତ ବୋଧେ ହେଲା, ଏଟା ଫିଲ୍ମ ଗୀତ କଣ ଥିଲା, ଗୋଟେ କି ସୁନ୍ଦର ଆହା କି ଆନନ୍ଦମୟ ଅଟେ ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ଅପାର, ସୂର୍ଯ୍ୟ ଚନ୍ଦ୍ର ତାରା ତୁମରି ଆଜ୍ଞାରେ ବରସନ୍ତି ଦିବାନିଶି, ସବୁ ସେଥିରେ ସେ ଲେଖିଛନ୍ତି। ଆପଣ ଗୋଟେ ନାରୀର ମୁଖରେ ହସ ଦେଇଛନ୍ତି, ଭଗବାନ ସବୁ ଜଗତରେ ଆମେ କୌଣସି ଜିନିଷଟା ଦେଖିବା, ସବୁ ଶକ୍ତିଟା ପ୍ରଭୁଙ୍କର ବାସ୍ତବ ବସ୍ତୁ ପାଖରୁ ଆସିଛି, କିନ୍ତୁ ଆମେ ଶକ୍ତିର ଗୁଣ ଦର୍ଶନ କରିକି ଆମେ ବସ୍ତୁଟାକୁ ଦର୍ଶନ କରୁଛେ। ସେଥିପାଇଁ ଆମ ଭୌତିକ ଚେତନା କଣ, ସବୁବେଳେ ବସ୍ତୁ ଦର୍ଶନ, ଆଉ ସେ ଗୁଣଟା ରହିଛି ବୋଲି ଆମେ କେଉଁଠିର ବସ୍ତୁଟା ଖାଲି ଦର୍ଶନ କରୁଛେ ନା, ବସ୍ତୁ ଦର୍ଶନଟା ସବୁବେଳେ ହଉଛି ନା। ଆଉ ବୈଷ୍ଣବ ଦର୍ଶନ କଲେ କଣ ଦେଖୁଛେ, ଦେହଟା ବସ୍ତୁ, ଦେହଟା ବିଗ୍ରହ ଦେଖିଲେ ହଁ ଠାକୁର କେଉଁଥିରେ ତିଆରି ହେଇଛନ୍ତି କେମିତି ଆଉ କଣ, ବସ୍ତୁ ଦର୍ଶନ କରୁଛେ ନା। ଶକ୍ତି ଦର୍ଶନ ହଉଛି, ଶକ୍ତି ଦର୍ଶନ କେଉଁଥିରେ ହେଇପାରୁ, ସବୁଥିରେ ସବୁଥିରେ ଭଗବତ ଶକ୍ତିଟା ରହିଛି, ସେଇଟାକୁ ଦର୍ଶନ ଜଣେ କରିପାରୁ। ଭଗବାନ ଜଣେ ଜାଣିପାରିବ, ସେ କହୁଛି ଖାଉଛି ଚାଲୁଛି ବୁଦ୍ଧି କାର୍ଯ୍ୟ କରୁଛି, ସବୁ ଶକ୍ତି ଦ୍ୱାରା ହଉଛି ନା ବ୍ୟକ୍ତି ଦ୍ୱାରା, ବ୍ୟକ୍ତି ଦ୍ୱାରା କଣ ହଉଛି ନା, ଆମେ କହିବା ପାଇଁ ଯୋଉ ଶକ୍ତିଟା ଆସୁଛି କୋଉଠି ହଉଛି ଆମେ ଜାଣିଛେ, ଆମେ କହୁଛେ ଶକ୍ତିଟା କେଉଁଠି ଆସୁଛି ଆମେ ଜାଣିନେ, ଶକ୍ତି କେମିତି ପ୍ରଡ୍ୟୁସ ହଉଛି କେମିତି ବାହାରୁଛି ତମେ ଜାଣିନେ। ଏ ଗୋଟେ ଅଭ୍ୟାସର ଜିନିଷ ନୁହେଁ, ଯିଏ ଜଣେ ସଙ୍ଗୀତ ଗାଉଛି, ଦେଖୁନାହାନ୍ତି ଜଣେ ସଙ୍ଗୀତ ଗାଉଛି, ଜଣଙ୍କର ଭଗବାନ କେତେ ମଧୁର କଣ୍ଠ ଦେଇଛନ୍ତି, ଆଉ ଜଣଙ୍କର କଣ୍ଠ ଦେଖିବେ ସେ କେମିତି ଗା, କଣ ପ୍ରଭୁ ସୃଷ୍ଟି କରିଛନ୍ତି ସୃଷ୍ଟି, କେହି ସବୁ ସମସ୍ତଙ୍କର ଜଡ ଦୃଷ୍ଟି ହେଲେ ବସ୍ତୁଟାକୁ ଦେଖୁଛନ୍ତି, ଶକ୍ତିଟାକୁ କିଏ ଦେଖିପାରୁନା। ସେଇଥିପାଇଁ ଆମ ଜଗତରେ ପଡିକି ରହିଛେ ଆଉ, ଏ ଭଗବତ ଆକୃଷ୍ଟ ଚିତ୍ତ ହେଇଗଲେ, ଯିଏ କୃଷ୍ଣ ଜଗନ୍ନାଥ ଭଗବାନଙ୍କ ପ୍ରତି ଆକୃଷ୍ଟ ହେଇଗଲେ, ସେ ଶକ୍ତି ଦର୍ଶନ କରିବେ, ଭଗବତ ଶକ୍ତିଟା, ଏଇଟା ଦର୍ଶନ ନ କଲା ପର୍ଯ୍ୟନ୍ତ ସେ ଜଡ ଚେତନାରେ ଆମେ ରହିଲେ। ଗଛରେ ଗୋଟେ ଫୁଲଟାକୁ ଆମେ ଛିଡ଼େଇ ଦଉଛେ, ଦେଖୁଛେ ନା ଗୋଟେ ଛୋଟ କଡ ହଉଛି, କେତେ ସୁନ୍ଦର ଫୁଲ ଦେଖ। ଗୋଟେ କାରିଗର ଯୋଉ ନା କଣ ସେଟା କୁହନ୍ତି, କବି ସରି ଯୋଉ ପେଣ୍ଟିଂ ଆର୍ଟିଷ୍ଟ କଳାକାର, ଆର୍ଟିଷ୍ଟ ଚିତ୍ରକର ତାକୁ କୁହେ, ଯୋଉ ଚିତ୍ରକର ସିଏ ଗୋଟେ ଯେତେବେଳେ ଗୋଲାପ ଫୁଲଟା କହିବ, ଗୋଟେ ଫୁଟିଲା ଗୋଲାପ ଫୁଲଟା ତିଆରି କର, ସେଥିରେ ଫୁଟିଲା ଗୋଲାପ ଫୁଲଟା ତିଆରି କରୁଛି, ତାର ଯୋଉ ତିଆରି କରିବାର କୌଶଳଟା ଆଣୁଛି, ସେ କାହାକୁ ଦେଖୁଛି, ଅବାସ୍ତବ ବସ୍ତୁକୁ ଦେଖି କରୁଛି। ହଁ, ଯିଏ ଯିଏ ଶିଖିଥିବ, ଶିଖିକି ଦେଖିଥିବ ଯେମିତି କହିବ ଗୋଟେ କୁକୁରର ଚିତ୍ର କର, ଭାବିଲେ ତୁମକୁ ଆଉ ଗୋଟେ କୁକୁର ଚିତ୍ର କର, କେହି କୁକୁର ଚିତ୍ର କରିବ, କାଳିଆ କୁକୁର ଦେଖିଥିବ ତା ନା ଯେଟା ଯେଡ଼ି ଗୋଟେ, ଯଦି କୁହ ବିଲାତି କୁକୁର ଚିତ୍ର କର, ଆଉ ପାରିବନି, ଦେଖିଲେ ନା ସେଟା ତୁମେ ବିଲାତି କୁକୁର ବୁଝିପାରୁଛ କି, ଗୋଟେ ବିଦେଶୀ କୁକୁର କଣ ଆଗରୁ କୁହନ୍ତିନି ଏଟା ବିଲାତି କୁକୁର ରଖିଛି, ଆମର ଏଟା ଦେଶୀ କୁକୁର, ଇଏ ଆର୍ଟିଷ୍ଟ, ସେ ବିଲାତି କୁକୁର ଦେଖିଥିଲେ ବିଲାତି କୁକୁର ଆଙ୍କିବ, ବିଦେଶୀ ଲୋକଙ୍କୁ କହିବା ତୁମେ ଗୋଟେ ଇଣ୍ଡିଆନ କୁକୁର ବା ଇଣ୍ଡିଆନ କ୍ରୋ ପାରା ସେ ଆଙ୍କିପାରିବନି, ଦେଖିଲି ନା ଯୋଉ ଜୀବଟା ଗୋଟେ ଯାହା କରୁଛି ତା ଭିତରେ ଦେଖିବି ସେ ଶକ୍ତିଟାକୁ ଦେଖିକି କରୁଛି, ଯେମିତି ଗୋଟେ ଗୋଲାପ ଫୁଲକୁ ଜଣେ ଆଙ୍କୁଛି ସେ କଣ କୋଉଟ ଦେଖିଛି, ସେଟାକୁ ସେ ପାଖୁଡା କେମିତି ବଙ୍କା ଥିଲା, କେମିତି ତେଡ଼ା ଥିଲା, କଣ ହେଇଥିଲା ସେ ଦେଖୁଛି ନା, ଆଉ ଏମିତି ଫଟୋ ଗୁଡାକ ଆପଣ ଦେଖୁଛନ୍ତି ଯୋଉ କ୍ୟାମେରାରୁ, କ୍ୟାମେରାଟା ଗୋଟେ ଉତ୍ତୋଳନ କରାହଉଛି, କ୍ୟାମେରାରୁ ଗୋଟେ ଫଟୋ ଆମେ ଜଣେ ମଣିଷର ଫଟୋ ନେଉଛି ନା, ଆଉ ସେ କାମ କଣ କରୁଛି, ଗୋଟେ ଏନର୍ଜି କାମ କରୁଛି ନା, ଆଉ ମଣିଷ ସବୁ ତ ବିଭିନ୍ନ ବ୍ୟାଟେରୀ ବ୍ୟାଟେରୀ ରଖିଛନ୍ତି, ତା ଭିତରେ ବ୍ୟାଟେରୀ ନାହିଁ, ବ୍ୟାଟେରୀ ନଥା ଚାଲିବନି, ଆଉ ବ୍ୟାଟେରୀ ହବ ସେ ଲେନ୍ସ ୟା ତା ଖଞ୍ଜିକି ମଣିଷର ବୁଦ୍ଧି ରହିଲା, ସେ ସେଟାକୁ ଉଠିକି ନେଇଯାଉଛି ଫଟୋଟାକୁ, ଗୋଟେ ଫଟୋଟାକୁ ନେଇଗଲା, ସେ ଫଟୋଟା ତୋଳିକି ନେଇଗଲା, ତାପରେ ଆପଣ ତାକୁ ଦେଖିବେ, ଫଟୋକୁ ଦେଖିଲେ ତାକୁ ତୁମ ଆଙ୍କ କନେକ୍ସନଟା ତୁମେ ଦେଖିବ, କୌଣସି ବସ୍ତୁ ନାହିଁ ଜଗତରେ ଯୋଉଥିରେ ଭଗବତ ଶକ୍ତିଟା ନାହିଁ, ସବୁ ଗୋଟେ ଶକ୍ତି ଲାଗୁଛି, କ୍ୟାମେରାଟାକୁ ତୁମେ ପ୍ରେସ୍ କରିବ ସେ ତାର ବ୍ୟାଟେରୀ ରହିଲା, ଏନର୍ଜି ରହିଲା, ଲେନ୍ସ ରହିଲା, ପୁଣି ତୁମ ଶକ୍ତିଟା ଦରକାର, ତ ପ୍ରେସ୍ କରୁଛ, ଏନର୍ଜିଟା ସବୁଆଡେ କାର୍ଯ୍ୟ କରୁଛି, ଶକ୍ତିଟା ସବୁଆଡେ କାର୍ଯ୍ୟ କରୁଛି, ଭଗବତ ଶକ୍ତିଟା ଆମର ଯେହେତୁ କୃଷ୍ଣ ଆକୃଷ୍ଟ ଚିତ୍ତ ନୁହେଁ, ଆମେ କେବଳ ସବୁଆଡେ ଦେଖୁଛେ ଅବାସ୍ତବ ଜିନିଷଟା, ମାୟା ବସ୍ତୁ ଗୁଡା, ଦ୍ରବ୍ୟ ଗୁଡା, ଜଡ଼ ଦର୍ଶନ, ବସ୍ତୁ ଦର୍ଶନ, ଶକ୍ତି ଦର୍ଶନ ନାହିଁ, ଆମର ସବୁ ବସ୍ତୁ ଦର୍ଶନ, ପୁଣି କେଉଁ ବସ୍ତୁ, ସେ ବସ୍ତୁଟା ଅବାସ୍ତବ ଆମ ପାଇଁ ହେଉଛି, ଭଗବାନ ଗୋଟେ ନାରୀକି ସୃଷ୍ଟି କରିଛନ୍ତି, କାହିଁକି ସୃଷ୍ଟି କରିଛନ୍ତି, ଭଗବାନ ଗୋଟେ ନାରୀକି ସୃଷ୍ଟି କଲେ ଗୋଟେ ପୁରୁଷକୁ ବଞ୍ଚିବା ପାଇଁ, ଭଗବାନ ପ୍ରଥମେ ସୃଷ୍ଟି କଲେ, ସୃଷ୍ଟିଟା ପଢ଼ୁ ଗୋଟେ ପୁରୁଷଟା ବଞ୍ଚିଯାଉ, ଆଉ ସୃଷ୍ଟିଟା ବି ଚାଲୁ, ତ ଗୋଟେ ପୁରୁଷ ଯଦି ଅତ୍ୟନ୍ତ ତା ମନ ଭିତରେ କାମନା ବାସନା ରହିଛି ସେ କଣ କରିବ, ସେ ତ କିଏ ସମସ୍ତେ ଯୋଗୀ ହେଇପାରିବେନି, ଭଗବାନ ଯାହା ସବୁ ସୃଷ୍ଟି କରିଛନ୍ତି ବହୁତ ଉନ୍ନତ ବିଚାର କରିଛନ୍ତି, ମୁଁ ଆଜି କେଉଁଟା ଗୋଟେ ଦେଖୁଥିଲି କାହା ଗୋଟେ ଦେଖି ମନ ପଡ଼ିଲା, ଏଇ ଗୋବର ଗ୍ୟାସ ଆଡ଼େ ଯାଇଥିଲି ସେଠି ଦେଖିକି ମୁଁ ଭାବିଲି, ଭଗବାନ ଦେଖ କୌଣସି ଜିନିଷ ପ୍ରତ୍ୟେକ ଜୀବକୁ ବଞ୍ଚିବା ପାଇଁ କୌଣସି ଜିନିଷ କିଏ କଣ ଖାଇବ କିଏ କଣ କରିବ ତାକୁ ସବୁ ସେଟ୍ କରି କେମିତି ରଖିଛନ୍ତି, ଶକ୍ତି କେମିତି କରିଛନ୍ତି, ଦେଖୁନାହାନ୍ତି ମଣିଷ ଅନ୍ନ ଡାଲି ଏସବୁ କଣ ଚାଉଳ ଫଳ ତିଆରି ହେଲା ଖାଇଲେ ସେଟା କଣ ହେଇଗଲା ମଳ ହେଇଗଲା, ଆମ ଓଳୁ କିଏ ଖାଇଲା କୁକୁର ଖାଇଲେ ଜୀବାଣୁ ଖାଇଲେ, ସବୁ ସମସ୍ତଙ୍କ ଜିନିଷଟାକୁ ଷ୍ଟକ୍ କରିକି ଭଗବାନ ରଖିଥାନ୍ତି, ମୁଁ ସେ ଚିନ୍ତା କରୁଥିଲି, ମଣିଷ ଖାଇବ ତା ମଳ ରହିବ, କୁକୁର ଖାଇବ ତା ମଳ ରହିବ, ଗାଈ ଖାଇବେ ତାଙ୍କର ଗୋବର ରହିବ, ସବୁଟା ମଳ ରହିଥାନ୍ତା ସଂସାରଟା କଣ ହେଇଯାନ୍ତା, ସେ କଣ କରୁଛନ୍ତି ପ୍ରତ୍ୟେକ ଆମ ମଳକୁ କିଏ ଖାଇବ ତା ମଳକୁ କିଏ ଖାଇବ ସବୁ ତାକୁ ସେଟ୍ 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 କରି ସବୁ ରଖିଛନ୍ତି, ତୁମେ ମଳ ପାସ୍ କରିଦିଅ ଦେଖ ଗୋବର ଗୋବର ଆମେ ମଳ ପାସ୍ କରିଦେଉଛୁ କଣ ହେଉଛି ବାହାର ସହ ଦେଖିନ ସେ ସବୁ କୀଟାଣୁ ହେଇକି ସାଙ୍ଗେ ସାଙ୍ଗେ ସେ କମ୍ପୋଜ କରିଦେଉଛନ୍ତି, ଡିସ୍କମ୍ପୋଜ କଣ କହୁଛି ତାକୁ ଡିପୋଜ କରିଦେଉଛନ୍ତି, ଆମ ମଳରେ ଯୋଉ ଜୀବାଣୁ ରହୁଛନ୍ତି ଯୋଉଟା ଖାଇବେ ଗୋମା ତାଙ୍କ ମଳରେ ସେ ରୁହନ୍ତି, ସେଠି ଗୋବର ପୋକ ଦେଖିଛନ୍ତି ନା, ଗୁରୁ 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 ସେ ଗୋଟେ ଦିନ ପକେଇ ସେ ମାଟିରୁ ଉଠେଇଦେବ, କଣ ଭଗବାନଙ୍କ ସୃଷ୍ଟିକି ବିଚିତ୍ର ସୃଷ୍ଟି ଜଗତଟାକୁ ରଖିବା ପାଇଁ ସେ କେତେ ପ୍ରକାର କାମ କରିଛନ୍ତି, କେତେ ପ୍ରକାର କାମ, ଏ ଜୋକଟା ଦେଖିଛ ନା ନାଇଁ ଜୋକ ପାଣି ଜୋକ, ବର୍ଷା ହେଇଯିବ ସେ ଛଅ ଶହ ଛୁଆ ଛାଡ଼ିବେ, ତାଙ୍କୁ ଯଦି ଖାଇବା ପାଇଁ ଏ ମଶା ଯଦି ବାହାରୁଛନ୍ତି, ମଶା ହଉଛି ଜୋକ ଯଦି ହଉଛି ତାଙ୍କୁ ସବୁ ଖାଇବା ପାଇଁ ଭଗବାନ ଜନ୍ତୁ ନ ରଖିଥାନ୍ତି ତାହେଲେ ସଂସାରଟା କଣ ହେଇଯାନ୍ତା, ପୋକ ଜୋକରେ ଭରି ହେଇଯାନ୍ତି, ଜୋକଟା କିଏ ଖାଇବ, ମାଛ ଖାଇ ପକେଇବେ ତାକୁ, ତ ମାଛ ଖାଇ ଦେଉଛନ୍ତି, ବତ ଖାଇଦେବେ, ପାଣିରେ ବିଭିନ୍ନ ଜୀବ ଅଛନ୍ତି ତାକୁ ଖାଇଦେଉଛନ୍ତି, ସମସ୍ତେ ସେ ବାଲାନ୍ସ କରି ମଣିଷ କେମିତି ସୃଷ୍ଟି କରି ସୃଷ୍ଟିଟାକୁ ବିଚିତ୍ର ବିଚିତ୍ର ସୃଷ୍ଟି ଭଗବାନଙ୍କ, କିନ୍ତୁ କାହାର ଶକ୍ତି ଦର୍ଶନ ହବନି, କଣ ଦର୍ଶନ ହଉଛି ବସ୍ତୁ ଦର୍ଶନ, ହଂସ ସୃଷ୍ଟି କରି ଦେଖୁନ ହଂସଟା ତୁମେ ସୃଷ୍ଟି କରିଛନ୍ତି ତାର କେମିତି କେତେ ଧଳା, କୋଉଠି ଗୋଟେ ଧଳା ଆଣିଲ ଦେଖିବା, ତୁମେ କେତେ ସାର୍ଟ ଆଣିବ ସୃଷ୍ଟିରେ କଣ ଗୋଟେ ଜିନିଷ ଆଣ ତା ସାଙ୍ଗରେ ମିଶାଅ ଦେଖିବା, ଯଦି ଧଳା ତୁମେ କରୁଛ ତୁମେ କମ୍ପ୍ୟୁଟର ଗୋଟେ ପ୍ରିଣ୍ଟ ଆଉଟ୍ ଆଣ ତା ଦେହରେ ଲଗାଅ ଦେଖ ତା କଲର ତୁମେ ପାଇବନି, ମୟୂର ଗୋଟେ ସୃଷ୍ଟି କରିଛନ୍ତି, ଶକ୍ତିର ପରିପ୍ରକାଶ ଆମେ ଆମକୁ ଭଗବାନ ସୃଷ୍ଟି କରିବ ଗୋଟେ ଶକ୍ତି ପାଇଁ ସବୁ ଦେଖିବା ଦରକାର, ଶକ୍ତିରେ କଣ ଗୁଣ ରହିଛି ଦେଖ, ଆମ ଶରୀରଟା କଣ ହଉଛି, ଆମ ଶରୀର 50 ବର୍ଷ ଭିତରେ 20 ବର୍ଷ 30 ବର୍ଷ 50 ବର୍ଷ ଅତି ବେଶୀରେ 100 ବର୍ଷ ହେଲା, ତାପରେ କଣ ହେଲା ମାଟିରେ ମିଶିଗଲା, ସେ ମାଟିରୁ ତିଆରି ହେଇଛି କିଏ, କାଠ, ତୁମେ ସେଇ ଖଟରେ ଶୋଇଥିବ, ତମ ଜେଜେ ସେଇ ଖଟରେ ଶୋଇଥିଲା, ଜେଜେ ଚାଲିଯିବ, ତାପରେ ବାପା ବି ଲୋକ କୁହନ୍ତିନି ମୋ ଜେଜେ ଖଟ ୟୁଜ କରୁଥିଲେ, ଏ ସେଟା ମାଟିରୁ ତିଆରି ହେଇଛି, ତୁମ ଦେହ ମାଟିରୁ ମିଶିଯାଉଛି, ଦେଖ ସେ ମାଟି ମାଟି ଖାଇକି ସେ ବଢିଛି ଗଛ, ସେ ତାର ରୋଇକି ପଡିକି ରହିଛି, ସେ ଲୁହା ଧାତୁ ବାହାରୁଛି କେଉଁଠୁ, ମାଟିରୁ, ଦେଖନ୍ତୁ ତାକୁ ଆଣି ଘରେ ତାକୁ କଂକ୍ରିଟ କରିଦେବ, ସିମେଣ୍ଟ କରି ଢାଳି ଢୋଳି ରଖିଦେଉଛ 100 ବର୍ଷ, ତାକୁ ମାଟିରେ ପକେଇଦିଅ, ସେ 6 ବର୍ଷ ପରେ ଦେଖିବ ସେ ତା ଜଙ୍ଗ ଖାଇକି ସେ ମାଟି ତାର ତୁମକୁ ନେଇ ଚାଲିବ, କି ବିଚିତ୍ର ଶକ୍ତିର ଆଧାର ଭଗବାନ ସବୁ ତିଆରି କରିଛନ୍ତି, ମଣିଷ ସବୁ ଚିନ୍ତା କଲେ ଏଇ ଶକ୍ତି ଦର୍ଶନଟା ହଉଛି ବାସ୍ତବ ଭଗବାନଙ୍କର ଭଗବତ ଦର୍ଶନ, ଭଗବାନ ଯୋଉ କହିଲେନି କେସୁ କେସୁ ଭାରତର କାଲି ପଡ଼ୁଥିଲେ ନା ଦଶମ ସ୍କନ୍ଧ, ଅର୍ଜୁନ ପଚାରୁଛନ୍ତି ନା ପ୍ରଭୁ ମୁଁ ବିଭୂତି ଯୋଗ କେସୁ କେସୁ ମହାଭାଗ, ନା କଣ ଏମିତି କହିଲେ, ମୁଁ କେଉଁଠି ଆପଣଙ୍କୁ ଦେଖି ଜାଣିବି ଆପଣଙ୍କ ଶକ୍ତିକୁ, ଆପଣ କହୁଛନ୍ତି ମୋତେ ସବୁବେଳେ ଚିନ୍ତା କର, ମୁଁ ସବୁଥିର ଉତ୍ସ, ମୁଁ ତ ନ ଜାଣିଲେ କୃଷ୍ଣ ଚିନ୍ତାଟା ଏମିତି ହବନି, ଗୁରୁଦେବ ସେ କଥାରେ ସେ କହୁଛନ୍ତି, ତୁମେ ତା ମାନେ ନୁହେଁ ଯେ ସବୁବେଳେ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ଏମିତି ହେଇପାରିବ, ତୁମର ସବୁବେଳେ ସବୁବେଳେ ନାମଟା ଗୋବିନ୍ଦ ଗୋପାଳ ନାମ ହଉ କୃଷ୍ଣ ଶକ୍ତି ହଉ ଏସବୁ ଚିନ୍ତନ ଆସିବା ଦରକାର, କଥଂ ବିଦ୍ୟାମହଂ ଯୋଗୀ ସ୍ୱଂ ସଦା ପରିଚିନ୍ତୟନ୍ କେଷୁ କେଷୁ ଚ ଭାବେଷୁ ଚିନ୍ତୁଷି ଭଗବନ ମୟା, କଥଂ ବିଦ୍ୟା ଅହମ୍ ଯୋଗୀ ସ୍ୱଂ ସଦା ପରିଚିନ୍ତୟନ୍, ଆପଣ ମୋତେ କୁହନ୍ତୁ ଯୋଗୀ ମାନେ କିଭଳି ଆପଣ ସବୁବେଳେ ଚିନ୍ତା କରୁଛନ୍ତି, ସବୁବେଳେ ଗୋଟେ କୃଷ୍ଣ ଚିନ୍ତା କରିବ ନା, ସବୁବେଳେ ତୁ ଚିନ୍ତା କରିବ, ତୁ ଆଖି ଖୋଲିବନି କି, ତୁମେ ତ ଗୋଟେ ଆଖି ଖୋଲିବ ନା, ଭକ୍ତ ଗୋଟେ ସବୁବେଳେ ଭଗବାନ କଣ ସବୁବେଳେ ମଧ୍ୟ ଚିନ୍ତା କରିବ, ଯୁବଂ ପଶ୍ୟତି ସର୍ବତ ସର୍ବଞ୍ଚମୟ ପଶ୍ୟତି, ସବୁବେଳେ କଣ କଣ ତୁମେ ସବୁବେଳେ କେମିତି ଚିନ୍ତା କରିବ, ଯୋଗୀଟା ସିନା ଗୋଟେ ଆଖିଟା ବୁଝିଦେଉଛି ଧ୍ୟାନ କରିକି ମୋ ଭିତରେ ଅଛି, ସେଟା ମାନସିକ କଳ୍ପନା କରୁଛି, ଆମେ ତ ଭକ୍ତ ନା, ଆମେ ଆଖି ଖୋଲିବା, ଲୋକ ସାଙ୍ଗରେ କଥାବାର୍ତ୍ତା କରିବା, ସବୁବେଳେ ଶକ୍ତିର ଦର୍ଶନ କରିବା, ଗୋଟେ ଲୋକ ଯେତେବେଳେ ଗରିବ କିନ୍ତୁ ସେ ଗରିବ ଲୋକଟା ସେ ଗୋଟେ ଦୀପଦ କଥା କହୁଛି, ଦେଖ ସେ ଖାଇବାକୁ ପାଉନି କେତେ ମଧୁର କଥାଟା କହୁଛି, ଏଇଟା ଭଗବାନଙ୍କର ଶକ୍ତି, ଅର୍ଜୁନ ପ୍ରଶ୍ନ ପଚାରିଲେ ଆପଣ କୁହନ୍ତୁ କିଭଳି ଭାବରେ ଯୋଗୀମାନେ ସଦା ପରିଚିନ୍ତ ସ୍ୱାଂ ସଦା ପରିଚିତ ତୁମକୁ କିଭଳି ସବୁବେଳେ ଚିନ୍ତା କରୁଛନ୍ତି, ସେଠି ସେ କହିଲେ କେସୁ କେସୁ ଚ ଭାବେଶୁ ଚିନ୍ତୁଷି ଭଗବାନ ମୟା, ମୁଁ କେମିତି କେଉଁ କେଉଁ ଭାବନାରେ ଆପଣ ଚିନ୍ତା କରିବି ମୋତେ କୁହନ୍ତୁ ବିସ୍ତାର ଭାବରେ କୁହନ୍ତୁ, ବିସ୍ତାରେଣାତ୍ମାନଂ ଯୋଗ ବିଭୂତିଂ ଚ ଜନାର୍ଦ୍ଦନଂ ଭୂୟଂ କଥୟ ତୃପ୍ତିଃ ଶୃଣୋତ ନାସ୍ତି ମେ ଅମୃତମ୍, ଏ ଅମୃତ ଯୋଉ ଆପଣ କହୁଛନ୍ତି ମୋର ତୃପ୍ତି ହଉନି ମୋତେ ବିଭୂତି କୁହନ୍ତୁ, ଭଗବାନ ସେଟା ଆରମ୍ଭ କଲେ, ଆଦିତ୍ୟମାନଙ୍କ ଭିତରେ ମୁଁ କିଏ, ପକ୍ଷୀମାନଙ୍କ ଭିତରେ ମୁଁ କିଏ, ସବୁ କହିଲେ ନା ନରାଣାମ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ମୁଁ ରାଜା, ଜଳ ଭିତରେ ମୁଁ ଜଳ ହଉଛି ମୁଁ ସ୍ୱାଦ, ସବୁ ଭଗବାନ ସବୁ କହିଲେ ମୋ ବିଭୂତି, ସେଟା କଣ ଦର୍ଶନ, ଭଗବତ ଶକ୍ତି ଦର୍ଶନ, ଆମର କଣ ଦର୍ଶନ ହଉଛି ସେଟା ଶକ୍ତି ନା, କିଛି ଆମର ସବୁବେଳେ କଣ ବସ୍ତୁ ଦର୍ଶନ, ଏ ବସ୍ତୁ ଦର୍ଶନ ହେଇକି ମନୁଷ୍ୟ ଆଜି ଏଇ ଜଡ ଚେତନା ରହିଲା, ଗୋଟେ ପୁରୁଷ ନାରୀକି ଦେଖୁଛି କଣ ଦେଖୁଛି, ତାର ସରଳ ବସ୍ତ୍ର ଦେଖୁଛି, ତା ଶକ୍ତିରେ ଦେଖିପାରୁଛି କି, ଗୋଟେ ଶକ୍ତି ଶକ୍ତି ଦର୍ଶନ କରିପାରୁ ଭଗବତ ଶକ୍ତି, ଏ କଣ ସମସ୍ତଙ୍କର ରାବଣ ଜଗନ୍ମାତା ସୀତାଙ୍କୁ ନେଇ ଚାଲିଗଲା, ତାଙ୍କୁ ସେ ଜଡ ଦୃଷ୍ଟିରେ ଦେଖିଲା ନା, ଆଉ ତପ କରିକି କଣ କରିଥିଲା, ସ୍ୱର୍ଣ୍ଣପୁର ଲଙ୍କା କରିଥିଲା, ଜଡ ଦୃଷ୍ଟିଟା ରହିଲା ନା, କଣ ଶକ୍ତି ଦୃଷ୍ଟି ହେଇପାରିବି, ଶକ୍ତି ଦୃଷ୍ଟି ହେଇପାରୁ, ଆଉ ସେ ଶକ୍ତିଟା ଆପଣଙ୍କ ଦର୍ଶନଟା ନ କରିପାରୁଛନ୍ତି ଭଗବତ ଶକ୍ତିଟା, ସେଟା ସବୁବେଳେ ଆପଣ ଫେଲ୍ ହେଲେ ଆଉ କଣ, ଗୋଟେ ବାବାଜୀକି ତୁମେ ଚିହ୍ନିବ କେମିତି ଚିହ୍ନିବ, ତୁ ଚିହ୍ନିପାରିବୁନି କିଛି କିଛି କେଉଁଠୁ କଣ ସାଧୁ ଚିହ୍ନିପାରିବୁନି, ଗୁରୁକୁ ଚିହ୍ନିପାରିବୁ, ଖାଲି ଗୋଟେ ଆପାରେଣ୍ଟଲି ଯାହା କୁହାଯାଏ ମନଟାକୁ ତୁମର ଗୋଟେ ଶାନ୍ତ କରିଦେଇକି ତୁମେ କହିଦେଉଛ, ଏ ଯେମିତି ସାରଥି ଥିଲା ତାକୁ ତାର କଣ ତା ଶକ୍ତିରେ ଦେଖିଥିଲେ କଣ ଦେଖୁଥିଲେ, ବସ୍ତ୍ରରେ ଦେଖୁଥିଲେ, ଏତେ ବଡ଼ ଆଶ୍ରମ ଦେଇ ଗୋଟେ କରୁଛି, ହଜାର ହଜାର ଲୋକ ଜାଗତି ଯାଉଛନ୍ତି, ସେ ଭଗବାନ ହେଇଥିବ ନା, ଆଉ ଯେମିତି ସେଟା ଅସତ୍ୟ ବସ୍ତୁରେ ଲୋକଙ୍କ ଗୋଟେ ସତ୍ୟ ଜ୍ଞାନ ଆସିଗଲା, ଏଇଟା ସତ୍ୟ ବସ୍ତୁରୁ ତୁମର ଅସତ୍ୟ ଜ୍ଞାନ ଚାଲି ଆସିବ, ସେଟା ଅସତ୍ୟ ବସ୍ତୁରେ ସତ୍ୟ ଜ୍ଞାନ ଆସିଗଲା, ସତ୍ୟ ବସ୍ତୁରୁ ତୁମର ଅସତ୍ୟ ଜ୍ଞାନ ଆସିବ, ଯଦି ଶକ୍ତି ଦର୍ଶନ ନ କରିପାରେ କରିପାରିବେ, ତୁ ଜଣେ ଶୁଦ୍ଧ ବସ୍ତୁ ନବ ତାଙ୍କୁ ଜାଣିପାରିବେ, ଯେମିତି ପ୍ରଭୁବାଦ ମୋତେ ପ୍ରବନ୍ଧ ଜାଣି, ତୁ କଣ 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 ଚିନ୍ତା କରିବ, କଣ ପୂର୍ବର ପୂର୍ବର ସାଧୁମାନେ ବି ସେମିତି କରୁଛନ୍ତି, ସେ କଣ ଗୋଟେ କରିଦେଲା, ଯେମିତି ଲୋକମାନେ ସଂସାର ଲୋକ କଣ ହରିକୃଷ୍ଣ, ତୁମେ କଲ ବାପା ଗୋଟେ ଲୋକକୁ ତୋ ପୁଅଟାକୁ ତ ଆମେ ସେ ଚଢେଇଲୁ, ତୁ ବିଦେଶୀ କଥା କଣ ବିଦେଶ ଜାଣିଛୁ କି, ତୁ ଗୋଟେ ଦିନ ଜଳଖିଆ କରିଦେବି ସେ ତାଙ୍କ ତୋ କଥା ତାଙ୍କ ବୁଦ୍ଧି ଯେତିକି, ତୁମ ତୁମ ପିଲା ଛୁଆଟାକୁ ଖାଲି ଆମେ ସେ ଛଡ଼ାଅ, ଆମେ ସେ ଛଡ଼େଇ ତାପରେ ତାଙ୍କୁ କହିବ ତୁମେ ଟିକେ ତିଲକ ମାର, ଭଗବାନଙ୍କର ଭକ୍ତି କର, ଆଉ ମୁଁ ଯାହା କହୁଛି ମୋ କଥାଟା ମାନ, ପିଲା ଛୁଆ ଆମ କଥା ମାନୁଛନ୍ତି, କେମିତି କେତେ ବଡ କାର୍ଯ୍ୟ କରିଦେଲେ ବିଶ୍ୱରେ, ଭାରତ ବର୍ଷରେ ସଂସ୍କୃତିକୁ ନେଇ ବିଦେଶରେ କାର୍ଯ୍ୟ କରିକି ଆଇଲେ। ତୁମେ କହିବ ମୁଁ ଚିହ୍ନି ପ୍ରଭୁ, ଚିହ୍ନି ପାରିବନି, ତାଙ୍କ ଷ୍ଟେଟମେଣ୍ଟରୁ ଜାଣିପାରିବନି। ଗୀତାଟା ସେ କହିଥିଲେ ଲେଖିଛନ୍ତି, ତୁମେ କଣ କହିବ? ସେ ଗୀତାରେ ଥିଲା, ପ୍ରଭୁ ତ ଲେଖିଛନ୍ତି, ଆଉ କଣ ଅସୁବିଧା ହେଲା? ବିଶ୍ୱନାଥ ଚକଠାକୁ ଯାହା ଲେଖିଥିଲେ ସେଇଟା ଲେଖିଦେଲେ। ତୁମ ବୁଦ୍ଧି ଖର୍ଚ୍ଚ କରିକି ତୁମେ ସବୁବେଳେ ବସ୍ତୁ ଦର୍ଶନ କରିବ, ଶକ୍ତି ଶକ୍ତିର ଦର୍ଶନ କରିବ କେମିତି? ଶକ୍ତିର ଦେଖିବାରେ କେଉଁ କାର୍ଯ୍ୟ ଏଇଟା? ଏଇଟା ଜଗତର ଜୀବ ଦ୍ୱାରା ହବନି। ବସ୍ତୁ ଦର୍ଶନ କଲେ ତୁମେ ହଇରାଣ ହେଲେ ସବୁବେଳେ, ଆଉ ଶକ୍ତିଟାକୁ ଦର୍ଶନ କରିବାକୁ ପଡେ। ଶକ୍ତି ଦର୍ଶନ ହେଲେ ଗୁରୁ ଶକ୍ତି, ଭଗବତ ଶକ୍ତି, ମାତୃ ଶକ୍ତି, ଆମର କୁହନ୍ତିନି ସେ ଶକ୍ତି ନା, ଭଗବାନଙ୍କର ଶକ୍ତି ସବୁ। ଏ ଶକ୍ତି ଦର୍ଶନ କଲା ପରେ ତୁମର ଆମର କଣ ଅସୁବିଧା ହଉଛି? ଆମେ ଜଡ଼ ବସ୍ତୁରେ ଯେତେବେଳେ ଲିଙ୍କ ହେଇକି ରହିଛେ, ଜଡ ଚେତନା ଗୁଡାକ ରହିଛି, ଜଡ ସ୍ୱର ରହିଛି, ସଂସ୍କାରଟା ପ୍ରବଳ ନାହିଁ, ସବୁ ଜିନିଷରେ ଜଡ ବୁଦ୍ଧିଟା ଆସୁଛି। ଆମେ ଯଦି ବିଚାର କରି ଦେଖିବା, ପ୍ରତ୍ୟେକ ଲୋକ ଆମଠୁ ବଡ, ପ୍ରତ୍ୟେକ ଲୋକ ଆମଠୁ ବଡ, କିଏ ସେଆଡ଼େ ବଡ କହିଲେ? ମୋଠାରୁ ବି ଆପଣ ବଡ, ଆପଣ ମତେ ବଡ ଭାବିପାରନ୍ତି, କିନ୍ତୁ ମୁଁ ଯଦି ହିସାବ କରି ତତ୍ତ୍ୱ ଦୃଷ୍ଟିରୁ ଦେଖାଯିବ, ଆପଣ ହିଁ ମୋଠୁ ବଡ। ଆପଣ ଯାହା କରିବେ ମୁଁ କରିପାରିବି କି? ମୋ ଦୃଷ୍ଟିରେ ଆପଣ ବଡ, ଆପଣଙ୍କ ଦୃଷ୍ଟିରେ ମୁଁ ବି ବଡ, କାରଣ ମୁଁ ଯାହା କରୁଛି ଆପଣ କରିପାରିବେନି। ସଂସାରରେ ଆପଣ ଶକ୍ତିଟାକୁ ଦର୍ଶନ କରିବାକୁ ଯିବେ, ଆପଣ ଜାଣିଦେବେ ଭଗବାନ ସବୁ ମାଲିକ। ସେଥିପାଇଁ ଭକ୍ତ ଯୋଉ କାହାକୁ ଅବମାନନା କରେ ନା, ଭକ୍ତ କାହାକୁ ନିନ୍ଦା କରେ ନା, ଏ ଥିଓରିଟିକାଲ ହେଇପାରିବ ନାହିଁ, ଏଇଟା ହେଇପାରିବନି। କାହିଁକି? ସେ ଶକ୍ତିଟାକୁ ଦର୍ଶନ, ଆଉ ସିଏ ଯାହା କରିପାରୁଛି, ଯଦି ଆମେ ଜଣେ ଏଇଟା ଭାରି ଅଳସୁଆଟା କିଛି କରୁନି ବସିକି ରହୁଛି ନା, କେମିତି କିଛି ଗୋଟେ ଭାରି ଅଳସୁଆ ଆସିବ, ତୁମକୁ କୁହାଯିବ ଠିକ ଅଛି ତୁମେ ଖାଲି ବସିକି ରୁହ, ବସିକି ରହିପାରିବ? ତୁମେ ସେତିକି କରିପାରିବନି। ଗୋଟେ ଲୋକ କହିବ ତତେ ଖାଇବାକୁ ଦେବା, ତୁ ଖାଲି ବସିକି ରହିପାରିବ? କହିଲେ ଆଉ ତୁମ ବସେ ଦେବି ମଠରେ, ଖାଲି ବସିକି ରୁହ, ଦୁଇ ଗୋଳି ଖାଇବାକୁ ଦେବି, ରହିପାରିବ? ବାଟେ ପିଠି ହବ। ଦେଖ ତା ପାଖରେ ଯୋଉ ଗୁଣ ଅଛି ଆମ ପାଖରେ ନାହିଁ। ଭଗବାନ ସୃଷ୍ଟିଟାକୁ ଏମିତି ତିଆରି କରିଛନ୍ତି, ସବୁଥିରେ ଶକ୍ତି ଦେଇଛନ୍ତି ସବୁ ଜିନିଷରେ, ଆମେ ସେଇଠୁ ଦର୍ଶନ କରିବାକୁ ପଡିବ। କାହାର ବି କିଛି ଗୁଣ ଗୁଣ ଗୋଟେ ଗୁଣ ରହିଛି, ମନୁଷ୍ୟ ଜନ୍ମ ପାଇଛି ତାର ସେ ଭଗବତ ଶକ୍ତିଟା ରହିଛି, କିନ୍ତୁ କୃଷ୍ଣାକୃଷ୍ଟ ଚିତ୍ତ ନହେଲେ ତ ବୁଝିପାରିବନି। ଖାଲି ମଣିଷ ଗୁଡାକ କଣ ଦେଖିବ? ଜଡ ଜଡ ଚେତନାରେ ଜଡ ବସ୍ତ୍ର ଦେଖିବ। ମଣିଷ ଗୁଡା ଦେଖିଲା ଇଏ ଖାଉଛି, ଇଏ ନଉଛି, ଏହା କଲା, ସେ ସେୟା କଲା, ସେ ସେୟା କଲା, ଏଇ ଚେତନାଟା କଣ ହେଲା? ଏଇ ଚେତନାଟା ଯୋଉ ଭୌତିକ ଚେତନାଟା ଥିଲା, ଏଇଟା ଆସିକି ଲାଗିଯାଉଛି କେଉଁଠି? ଭଗବାନଙ୍କ ପାଖରେ। ଏଇ ଯୋଉ ଆଜି ଆଜି ଯୋଉ ମଠ ମନ୍ଦିର ସ୍ଥିତି ଗୁଡିକ, ଏଇ ପ୍ରଭୁପାଦ ଆସିଲା ପରେ ଗୋଟେ ରିଫର୍ମ ହେଲା, କଣ କୁହାଯିବ, ଗୋଟେ ସଂସ୍କାର ଆସିଲା। ପୂର୍ବରୁ ଲୋକମାନେ ସାଧୁ ସନ୍ଥ ଦେଖିଲେ କଣ କହିବେ, ଏଇଟା ଅଳସୁଆ ଗୁଡାକ, ଲୋକ ଭଲ ମାନେ କଣ ବାବାଜୀ ମାନେ ଭିକ ମାଗିକି ଖାଆନ୍ତୁ। ଆରେ ଭିକ ମାଗିକି ସେ ଖାଇଲେ କଣ କରିବେ? ସେ ଭିକ ମାଗିକି ଖାଇବାଟାକୁ କାହିଁ ବନ୍ଦ କରିଦିଆ ହେଲା ଜାଣିବାକୁ ପଡିବ। ଆଗରୁ ଯେଉଁମାନେ ଭିକ୍ଷା ମାଗିକି ଖାଉଥିଲେ ସେମାନେ କଣ କରୁଥିଲେ? ଭିକ୍ଷାଟା ମାଗି ଆଣିଲେ, ତାଙ୍କର ନିଜ ଗଣ୍ଡେ ଖାଇଲେ, ତାଙ୍କ ନିଜେ ଭୋଜନ କରିକି ରହିଲେ। ଯାହା କତୁରୁ ଭିକ ମାଗି ଆଣିଲେ ତାର କିଛି ସେ ମଙ୍ଗଳ ଚିନ୍ତା କରୁନଥିଲେ, ଉପକାର କରୁନଥିଲେ, ନା ଖାଇ ପିଇଦେଲେ, ମଠ ଗଣ୍ଡେ କରିଦେଲେ, ଯାହା ପଇସା ହେଲା ବସିଲେ, ଭଜନ କୀର୍ତ୍ତନ କଲେ। ଲୋକ ସେତେବେଳେ ବାବାଙ୍କ ପାଖକୁ ଆସୁଥିଲେ, ବର୍ତ୍ତମାନ ବାବା ଲୋକଙ୍କ ପାଖକୁ ଯିବାକୁ ପଡିବ। ବର୍ତ୍ତମାନ ମାଗିକି ଖାଇକି ଆପଣ କୁହନ୍ତୁ, ଗୋଟେ ଭିକାରୀ, କେତେଟା ଭିକାରୀ ଆସୁଛନ୍ତି ଆଉ ଗାଁକୁ ଆସୁଛନ୍ତି? ଭିକାରୀ ବାବୁଲେ ଭିକାରୀ ଆସୁଛନ୍ତି ନାହିଁ? ଭିକାରୀ ଭିକ ମାଗୁନି, ବାବାଜୀ ଭିକ ମାଗିବ ବର୍ତ୍ତମାନ ମାଗିବାକୁ କି ଭଲ? ଭଗବାନ ତ ଭକ୍ତି ମାଗିବେନି କେହି, ଆଉ ମାଗିବାକୁ କି ଭଲ ପାଉନାହାନ୍ତି, ମଗା ଗୁଣ ନାହିଁ। ସମାଜରୁ ଏତେ କାଳଟା ଏତେ ପରିବର୍ତ୍ତନ ହଉଛି, ସେ କାହାକୁ ମାଗିବେନି। ସେ ଆଚାର୍ଯ୍ୟ ନା ପ୍ରଭୁ ଜାଣିଛନ୍ତି ନା? ନାହିଁ ନାହିଁ, ତୁମକୁ ରେଷ୍ଟୁରାଣ୍ଟ କରିବାକୁ ପଡିବ। ତୁମର ତ ମଠ, ଆମର ତ ମଠ ମନ୍ଦିର ଶହେ ଏକର ଦୁଇଶହ ଏକର ଜମି ନାହିଁ, ତୁମକୁ ଧୂପ ବିକ୍ରି କରିବାକୁ ପଡିବ, ତୁମକୁ ଗ୍ରନ୍ଥ ବିତରଣ କରିବାକୁ ପଡିବ। ଦେଖ ଭିକାରୀ ଭିକ ମଗା ଛାଡ଼ ଦେଲାଣି, ଯଦି ଭିକାରୀକୁ ସମାଜ ଭିକ୍ଷା ଦଉନି, ତୁମକୁ କେମିତି ଭିକ୍ଷା ଦବ? ସମାଜରେ ବଦଳି ଯାଉଛି ନା, ଭିକାରୀ ଭିକାରୀ ଯଦି ମାଗିବ ଲୋକ ଗାଳି ଦେବେ ବର୍ତ୍ତମାନ, ଅଳସୁଆ ତୁ ଆସୁନ ମୋର କାମ କରିବୁ, ତୁ କଣ ଭିକ ମାଗୁଛୁ? ଭିକାରୀ ଭଲ ପାଉଛନ୍ତି ଦେଖୁଛ? କେହି ନାହିଁ, ଗାଳି ଦଉଛନ୍ତି। ଆଉ ତୁମେ ଭେଣ୍ଡିଆ ଟୋକା ହେଇକି ଟୋକା ଗୁଡା ତୁମେ ଭିକ ମାଗିବ? ଗୋଟେ ବି ଲୋକ କାହିଁ ଘର ଛାଡ଼ିକି ଆସିଥିଲୁ ଭିକ ମାଗୁଛୁ, ପେଟରେ ବସିପାରିବୁ? ଆଚାର୍ଯ୍ୟ ସବୁ ଜାଣିଛନ୍ତି ନା, ସେ ଇଣ୍ଟ୍ରୋଡ୍ୟୁସ୍ କରିଦେଲେ ସିଷ୍ଟମ ଗୁଡା, ତାଙ୍କ ତର୍କାଳିକ ଜ୍ଞାନ ଗୁଡାକ ସବୁ ତାଙ୍କ ଆତ୍ମୀୟରେ ହେଇଯାଏ, ଜାଣିଛନ୍ତି। ଆଉ ଭିକ ମାଗିବାକୁ ଭଲ ପାଉଛନ୍ତି, ସବୁବେଳେ ଗୋଟେ ମାଗୁଛନ୍ତି, ସବୁବେଳେ ଗୋଟେ ମାଗୁଛନ୍ତି। ଦେଖନ୍ତୁ ପୁରୀରେ କେମିତି ହଉଛି, ପୁରୀରେ ଏତେ ବଡ ଧାମ, ତାଙ୍କର ତ ଜମ୍ବାଡ଼ି କିଛି ନାହିଁ। ତାଙ୍କର ଜମ୍ବାଡ଼ି କଣ? ପଣ୍ଡାଙ୍କର ଜମ୍ବାଡ଼ି କୋଉଟା? ଏଇ ଜଗନ୍ନାଥଙ୍କ ସେ ବାଉଣ୍ଡ୍ରି ଭିତରେ ଠାରୁ ତାଙ୍କର ଜମ୍ବାଡ଼ି।
ସବୁ ତ ଲୁଣି ଜାଗା ତାଙ୍କର ଜମ୍ବାଡି ଅଛି ନା କଣ ଅଛି, ପିଲା ଛୁଆ ବନ୍ଧୁ ବାନ୍ଧବ ସେ ଚଳିବେ କା ହାତରେ ସେଥିରେ, ସିଏ ମାଗିଲା ବେଳକୁ ଲୋକ ଭଲ ପାଉନାହାନ୍ତି, ପୁଣି ବର୍ଷକୁ କେତେ ଯାଉଛନ୍ତି, ଥରେ ଯିବେ, ଥରେ ଯାଇକି ପାଞ୍ଚଶହ ଦେଖି ଆସିବା ଏଟା ବି କଷ୍ଟ, ଥରେ ଜଣେ ଜଣେ ଲୋକ ସେ ଗାଡିର କାର ଯିବ କିନ୍ତୁ ଶହେ ଟଙ୍କା ଆମକୁ ଦେଲା ବେଳକୁ ଆରେ ଶହେ ଟଙ୍କା ଏତେ ଟଙ୍କା କାହିଁ ମାଗିଲା, ବର ତୁମେ ଦବ ମାଗିଦେଲା ବେଳକୁ ଲୋକ କାହିଁ ମାଗୁଛି ଏତେ ଜୋର, ଭଲ ପାଉନାହାନ୍ତି କି, ଭିକାରୀ ଭିକ ମୁଗା ଛାଡିଦେଲାଣି। ଆଉ ଛୋଟ ବେଳେ ମନେ ଅଛି ସେ ବନ୍ଧ ଆମର ଥାଏ ସେ ଯୋଉ ବଡ ମାଟି ଘର, ମାଟି ଘରର ସବୁ ବଡ ବଡ କବାଟ ସବୁ ଥାଏ, ଏଗୁଡା କଣ ମେନ୍ କବାଟ ଯୋଉଟା ଦ୍ୱାର ବନ୍ଧ, ଦ୍ୱାର ବନ୍ଧ ତ ଏଇଟା ଗୋଟେ ସବୁ ଆବୁ ଆବୁ ଲାଗିଥିବ, କଣ କହିଲେ ଲୁହା ଶାଳ କାଠରେ ସବୁ ଘର ହେଇଥିବ, ତା ପଛପଟକୁ ସବୁ ରହିଥିବ କାଠ ଦିଟା ବାହାରିଥିବ ସେ ବନ୍ଧ ଉପରେ, ତାପରେ ପଟା ପଡ଼ିଥିବ ତା ଦେହରେ ସବୁ ମାଣ ମାଣ ଭଳି ତା ଦେହରେ ସବୁ ରହିଥିବ ଚାଉଳ, ଭିକାରୀ ଯେମିତି ଫେରିକି ନଯିବ, ଭିକାରୀ କମ୍ ଆସନ୍ତି ଗୋଟେ ଦିନରେ ମିନିମମ୍ 20-25, ତା ଭିତରେ ଖରାବେଳେ ଯିଏ ହେଲେ ତ ଖାଇବାକୁ ଦେବାକୁ ପଡିବ, ଧନୀ ଘରକୁ ସମସ୍ତେ ପଠେଇଦେବେ, ତା ଯାଉ ତାଙ୍କ ଘରେ କହିବେ ମା ବାସି ପଖାଳ ଟିକେ ସିନା ଦେ, ଯାହା ହେଲେ ବାସି ପଖାଳ ଦବ, କିଛି ନଥିଲେ ବାସି ପଖାଳ ମୁଢି ଥିଲେ ଦିଟା ଦବ, ହେ ଭିକାରୀଟା ଆସିଛି ତ ଫେରେଇବ କଣ, ଦିଅ 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 ଭିକ ମାଗିବ କିଏ ଆସୁନାହାନ୍ତି, ଆଉ ତୁମେ କହିବ ମୁଁ ଭିକ ମାଗି ଚଳିବି ହବନି, ସେସବୁ ଆଚାର୍ଯ୍ୟ ମାନେ ଜାଣିଛ କୋଲିଟା ଏତେ ଜୋର ଚେଞ୍ଜ କରୁଛି ସବୁ ଜିନିଷ, ଦେଖ କେତେ ରାପିଡଲି ସବୁ ଜିନିଷ ଚେଞ୍ଜ କରିଦେଉଛି, ସବୁ ବଦଳେଇ ଦେଉଛି, ଆହୁରି ବଦଳି ଯିବ ସବୁ, ତ ଆମେ ଯଦି ବସ୍ତୁ ଦର୍ଶନ ରହିଥିବା କେବଳ ସେ ବସ୍ତୁ ଦେଖି 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 ଦିନ ଜୀବନଟା ଚାଲିଯିବ, ଆଉ ଶକ୍ତି ଦର୍ଶନ ହେଇପାରିବନି, ବହୁତ ଶକ୍ତି ଅଛି, କାହିଁକି ସେ ସବୁ ଏଇଟା କରିଛନ୍ତି, କାହିଁକି ଜିନିଷ କରିଛନ୍ତି ଚାଲିପାରିବନି। ଆଉ ଆପଣ ଦେଖୁନାହାନ୍ତି ଯେତେବେଳେ ଆମ ଇସ୍କନର ପ୍ରଥମ ରେଷ୍ଟୁରାଣ୍ଟ ହେଲା, ସେ ମତେ ଡାକିଥିଲେ ସେଇଭଳି ଗୋଟେ ବିଭାଗ, ତମେ କାହିଁକି ସବୁ ଏଇଟା ବିକୁଛ ଅର୍ଣ୍ଣ ଗୁଡା ବିକୁଛ, କହୁଥିଲେ ନା ବର୍ତ୍ତମାନ କେଉଁ ଗାଁ ମନ୍ଦିରକୁ ଗଲେ ଦେଖିବେ, ଯେଉଁ ଗାଁ ମନ୍ଦିର ଯିଏ ଦେଖିବେ କଣ ପ୍ରସାଦ ଏଠାରେ ପ୍ରସାଦ ମିଳେ, ଶିଖିଲେ କୋଉଠି ଆଜ୍ଞା, କେଉଁଠୁ ଶିଖିଲେ ମତେ କୁହ, ଆଗେ ଆଗେ ଅନ୍ନ ପ୍ରସାଦ କୋଉଠି ମିଳୁଥିଲା, କେବଳ ପୁରୀରେ ଆଉ ଲିଙ୍ଗରାଜରେ ଆମର ବରାଦେବ, ଆଉ ଏଠି ଏଠି ଅନ୍ନ ପ୍ରସାଦ ଟିକେ ମିଳେ ନା, ଆଉ ଏଠି ଶନିଙ୍କର ପ୍ରସାଦ ମିଳେ, ଦେଖିଛନ୍ତି ନା ଏବେ ସୈନ୍ୟ ମନ୍ଦିର ପାଖରେ ଲେଖା ହେଲାଣି ନା କଣ, ସେ ଭୁବନେଶ୍ୱର ଆଇଲା ବେଳକୁ ପାଳ ପାଖରେ ସେଠି ଲେଖିଛି ମା କାଳୀଙ୍କର ପ୍ରସାଦ ମିଳେ, କୋଉଠୁ ଆସିଲେ ଶିଖିଲେ କୋଉଠି, ଶିଖିଲେ କୋଉଠୁ, ମଠ ମନ୍ଦିର ଚଳେଇ ପାରିବେନି, ସେ ଶକ୍ତିମାନ ପୁରୁଷ ନା ଜାଣିଛନ୍ତି, ସେ କହିଦେଇଯାଇଛନ୍ତି ତୁ କର ନ ଚଳେଇ ପାରିବନି ତୋ ମନ୍ଦିର, କାହିଁକି ନା ଲୋକମାନେ ଦାନଶୀଳ, ଲୋକମାନେ ଦାନ ଦେବେନି, କେତେ ଦେବେ ସିଏ, ଥରେ ଦେବେ ଦୁଇଥର ଦେବେ, କେତେ ଦେବେ, କିନ୍ତୁ ଆମର ଡେଲି ଘିଅ ଦରକାର, ଡେଲି ଫଳ ଦରକାର, ଡେଲି ଭୋଗ ଲାଗିବା ଦରକାର, ବନ୍ଦ ହବନି, ପୁଅ ବାହାଘର ଥର କରିବ ଝିଅ କଳ ବିଲ ଝିଅ ବିଦା କରିଦେଲେ ସରିଲା, କୁହନ୍ତି ନା ଡେଲି ନାରୀ ହେଲି ପାରି, ଆମ ଛୁଆଟି ମୋର ସେ ଢଗ ମନ ଅଛି, ଡେଲି ନାରୀ ହେଲି ପାରି, ତାକୁ ନାରୀ ଦେଇଦେଲେ ମୋର ପାର ହେଇଗଲି, ସିଏ ତାର ଯାହା କରୁଛି କରୁଛି, ତାର ସେଠି ତାର ସେ କାଲି କରିବ ବାପା ଏମିତି ହଇରାଣ ହୁଏ, ହଇରାଣ ହେଲେ କଣ କରିବି, ମୁଁ ଜନ୍ମ ଦେଇଥିଲି କଣ ଭାଗ୍ୟ ଦେଇଛି, ସହିଲା ଦୀପଦ କହିଥିଲୁ ସେଟା ତା ରାସ୍ତାରେ ତୋ ରାସ୍ତାରେ, ମନ୍ଦିର ଯଦି କରିଦେଲୁ ଡେଲି ଝିଅ ବାହାଘର ପୁଅ ବାହାଘର ବନ୍ଦ କିଛି ହେଇପାରିବନି, ସବୁ ପଳେଇଲେ ବି କିଛି ଟିକେ ଭୋଗ ଲଗେଇବାକୁ ପଡିବ, ଭଗବାନ ଅଛନ୍ତି ଆଉ ପ୍ରଭୁ ଅଛନ୍ତି ଆଉ ଚଳିବ କେମିତି, ତୁମେ ଜଡ ଦର୍ଶନ ଗୁଡାକ କେତେବେଳେ କାମ ଦେବନି, ଆମକୁ ସବୁ ଜଡ ବୁଦ୍ଧି ଆସେ ନା ଏଇଟା ଠିକ ଏଇଟା ଭୁଲ ଏଇଟା ଏମିତି ଠିକ ନା, ବାସ୍ତବ ହୁଅ, ବାସ୍ତବ ବୁଦ୍ଧିଟା କେତେବେଳେ ଆସେ, ତୁମେ ଶକ୍ତି ଜିନିଷ ଜାଣିବ, ଆଚାର୍ଯ୍ୟଙ୍କ ଶକ୍ତି, ଗୁରୁଙ୍କର ଶକ୍ତି, ଭଗବାନଙ୍କର ଶକ୍ତି, ତାଙ୍କୁ ପ୍ରାର୍ଥନା କରିବ ଜାଣିବ, ବାସ୍ତବ ଜିନିଷ ଜଡ ବସ୍ତୁରେ ତୁମେ ସବୁବେଳେ ଜଡ ଜିନିଷ ଗୁଡା ଦେଖି 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 ତୁମ ଚେତନାଟା, ଅର୍ଜୁନ ଭଗବାନ ସେ ନେଇ କହିଲେ ନା ଅର୍ଜୁନ କାହିଁକି, ମୁଁ ସବୁବେଳେ କେମିତି ଚିନ୍ତା କରେ ମତେ କୁହ, ସବୁ ଜିନିଷରେ କୃଷ୍ଣ ଚିନ୍ତାଟା କେମିତି ହବ, ଯଦି ସବୁବେଳେ ଭଗବାନ ଆମେ ଚିନ୍ତା ନ କରିପାରିଲେ ଜଡ ଜିନିଷରେ ପଶିଗଲା ମାନେ ଆପଣଙ୍କର, ମୁଁ ଗୋଟେ ଜଡ ଉଦାହରଣ ଦଉଛି ଆପଣ ଦେଖନ୍ତୁ, ରାବଣର ସ୍ତ୍ରୀ କଣ ଥିଲା, ମନ୍ଦୋଦରୀ, ଦେଖିବା ପାଇଁ କେମିତି ଥିଲା, ସୀତାର ସୀତାଙ୍କର ବରାବର ଥିଲା, ହନୁମାନ ଦେଖି ପାଗଳା ହେଇଗଲେ, ଇଏ ସୀତା କଣ ଏମିତି ନିଶ୍ଚିନ୍ତରେ ଶୋଇଛନ୍ତି ରାବଣଙ୍କର ଶଯ୍ୟାରେ, ସତରେ କଣ ଜଗତପତି ରାମଙ୍କର ପତ୍ନୀ ଆଜି ଏମିତି ଶୋଇଯିବେ ତାଙ୍କ ସାଙ୍ଗରେ, ସୁକ୍ଷ୍ମ ସେ ସିଧି ଆଣିଛନ୍ତି ନା ସୁକ୍ଷ୍ମ ଭାବରେ ପଶିଗଲେ ଅନ୍ତପୁରକୁ, କାହିଁକି ସେ କେବେ ବିଶ୍ୱାସ କରୁନଥିଲେ ଯେ ରାବଣର ସ୍ତ୍ରୀ ମନ୍ଦ ଧରି ଏଭଳି ସୁନ୍ଦରୀ ହେଇଥିଲେ, ଦେଖ କେତେ ସୁନ୍ଦର ନାରୀ ସେ ପାଇଥିଲେ, ଦେଖ ଶକ୍ତିର ନ ଦେଖିଲେ ଜଡ ବସ୍ତୁରେ କେମିତି ହଇରାଣ ହବ, ଆଚ୍ଛା ମନ୍ଦ ଧରି କେମିତି ସେ ରହୁଥିଲେ ତା ପାଖରେ, କଣ ଜବରଦସ୍ତି ନେଇ ଆଇଲେ, ଗୋଟେ ଜବରଦସ୍ତି ମନେ କରିକି ବଳୁଆ ଲୋକ ନେଇଗଲା ଗୋଟେ ଭଲ ସତୀ ନାରୀ, ସେ ରହିବ, ସେ କହିବ ଆତ୍ମହତ୍ୟା କରିଦିଏ ସାର୍ କଣଟା ରହିବ, ଯେମିତି କାଲି ଶୁଣୁଥିଲେ ସାଲବେଗଙ୍କର ମା, ସେ କେମିତି ରହୁଥିଲେ? ସେ ଶକ୍ତି ଦର୍ଶନ କରିକି ରହୁଥିଲେ, ବସ୍ତୁ ଦର୍ଶନ କରୁନଥିଲେ। ଏଇ ମୁସଲମାନଟା ୟା ପାଖରେ କଣ ରହିବି, ମୁଁ ମରିଯିବ ବରଂ ଭଲ, ଫାଶୀ ଦେଇଦେବା ବରଂ ଭଲ, ମୁଁ ବିଧବା, ମୁଁ କେମିତି ଦେଖିବି? ଶକ୍ତି ଦର୍ଶନ କରୁଥିଲେ। ସେଥିପାଇଁ ସେ ତାଙ୍କ ଆଜି ପାଇଗଲେ ଭଗବାନ, ଗୋଟେ ପୁଅ ଯେ ଭଗବାନଙ୍କୁ ଜଗତରେ ପୁରା ତାଙ୍କ ଲୀଳାକୁ ସବୁ ଲେଖିଗଲେ। ଏଇଟା ଏଇଟା ପ୍ରଭୁଙ୍କର ଇଚ୍ଛା ହେଇଥିବ, ନହେଲେ ମୋତେ କାହିଁକି ଏମିତି ପରିସ୍ଥିତିରେ ପକେଇଲେ? ବସ୍ତୁ ତୁ ସବୁବେଳେ ଜଡ ଜିନିଷଟା ଦେଖି ଚିନ୍ତା କରିବ, ଇଣ୍ଟେଲିଜେଣ୍ଟ ରୁ ଚିନ୍ତା କରିବ, ଦୃଷ୍ଟିରୁ ସୁଖ ଦୁଃଖ ଭଲ ମନ୍ଦ ଏସବୁ ଜିନିଷ ବେକାର, ଏଇଟା ସମାଜ ପାଇଁ କିଛି କାମ ଦିଏ, ଜଗତରୁ କିଛି ସମ୍ମାନ ପାଇବା ପାଇଁ ଏଗୁଡାକ ସବୁ କାଲକୁଲେସନ ଗୁଡାକ ସବୁ, ଏଇଟା ଠିକ ଏଇଟା ଭୁଲ ଏଇଟା ଜିନିଷ ଏଇଟା ସେଇଟା, ଏସବୁ ମେଟେରିଆଲ ଜିନିଷ, ଏ କିଛି ଦିନ ପାଇଁ କାମ ଲାଗିବ, ତାପରେ ଏସବୁ ବେକାର ହେଇଯିବ। ସବୁଟା ଭଗବାନଙ୍କ ଇଚ୍ଛାରେ, ତୁମାର ଇଚ୍ଛାରେ ପ୍ରଭୁ ସବ କାଜ ହଏ, ଯିବ ବୋଲେ ଆମେ କରି ତାଇ ସତ୍ୟାନ। ଏ ଶକ୍ତି ଦର୍ଶନ ସବୁ ତୁମର ଇଚ୍ଛାରେ ସବୁ କାର୍ଯ୍ୟ ହଉଛି, ମୁଁ ଯିବ କହୁଛି, ମୁଁ କରୁଛି, ମୁଁ କିଛି କରୁନି। ଆମେ କଣ ଆସିଲେ ଏଠି ତିନିଟା ବିଲ୍ଡିଂ କରିବା ନେଇ ପଡିଯାଇଥିଲେ ଆମେ, ହେ ସେ ଷଣ୍ଡପୁର ନା କଣ ହେଲା ଗାଁ ନା ଷଣ୍ଡପୁର, ସେଠି ଖଣ୍ଡେ ଆଡଜଷ୍ଟ କରିକି ନଈ କୂଳରେ ରହିବା ଭୋଜନ କରିବା। ହଉ ତୁମେ ଇଚ୍ଛା କରିଥିଲେ ଏଟା କରିବା ନେଇ ହେଇଯିବ, କୃଷ୍ଣ ଯଦି ଇଚ୍ଛା କରିଥିଲେ ସେ କହିବ, ତୁମ ଇଚ୍ଛାରେ କିଛି ହଉନି, ଆଉ ତୁମେ ଯଦି ଇଚ୍ଛା କରିବ ସେଟା ଜଞ୍ଜାଳ ହବ। ତୁମେ ଇଚ୍ଛା କରିବ ମୁଁ ଏଇଟା ତିନିଟା ବିଲ୍ଡିଂ କରିବି, ଗୋଟେ ବଡ ମଠ କରିବି, ଏଟା କରିବି, ତା କରିବି, ପଡିବ ହଇରାଣ। କୃଷ୍ଣ ଇଚ୍ଛାଟା ଚାଲିଛି, ଯଦି କିଛି ଅସୁବିଧା ହେଲା କୃଷ୍ଣ ବୁଝିବେ? ଆମେ ତ ଗୋଟେ ସ୍ପେଶାଲ କେୟାର କରୁନୁ ଯେ ଆମର ଏଇଟା ଦରକାର ବୋଲି, କୃଷ୍ଣ ବୁଝିବେ? ତାଙ୍କ ଇଚ୍ଛା ରହୁଛି, ତାଙ୍କ ଇଚ୍ଛା, ତୁମ ଇଚ୍ଛାଟା ନଥିଲେ ତାଙ୍କ ଇଚ୍ଛାଟା କାର୍ଯ୍ୟ କରିବ, ତୁମ ଇଚ୍ଛାଟା କାର୍ଯ୍ୟ କରୁଥିଲେ ହବନି। ଡବଲ ୱିଣ୍ଡୋ ଗୋଟେ କଣ କହୁଥିନି, ଗୋଟେ ସ୍କ୍ରିନରେ କାମ କରିବାକୁ ଚେଷ୍ଟା କରନି, ଏଟା କମ୍ପ୍ୟୁଟରରେ ହବ, କମ୍ପ୍ୟୁଟର ଦେଖ ଡବଲ ୱିଣ୍ଡୋ କାମ କରୁଛି, ୱିଣ୍ଡୋ 7 ପକେଇଦେବ, ୱିଣ୍ଡୋ 10 ପକେଇଦେବ, ଦୁଇଟା ୱିଣ୍ଡୋ କାମ କରିବ, ଏ ୱିଣ୍ଡୋ ସେ ୱିଣ୍ଡୋ, ଆମେ ସେଇଭଳିଆ ଦୁଇଟା ୱିଣ୍ଡୋରେ କାମ କରିବା ପାଇଁ ଚାହୁଁଛେ, ଇଏ ସମ୍ଭବ ନୁହେଁ, ସମ୍ଭବ ନୁହେଁ। ମୋ ଇଚ୍ଛା ବି ମୁଁ ଯାହା କହିବି ରହିବ, କୃଷ୍ଣ ଇଚ୍ଛା ବି ସେଟା ହବନି, କୃଷ୍ଣ ଇଚ୍ଛା ମାତ୍ର ବଳବତୀ। ଆପଣ ମୋ ପାଇଁ କଣ ଇଚ୍ଛା କରୁଛନ୍ତି, ସୁଖ ହଉ ଦୁଃଖ ହଉ, କୁକୁର ଭଳିଆ ମୋର ପଡିକି ରହିଲି, ଯାହା ହେଲେ ତ ସେବା କରିବି, ଆଉ ଅସୁବିଧା କଣ ଅଛି? ଶକ୍ତି ଦର୍ଶନ ନକଲେ ତୁମର ଡିଟରମିନେସନ ପାୱାର ଆସିବ ନାହିଁ। ତୁମେ ଯେପର୍ଯ୍ୟନ୍ତ ବିଗ୍ରହଙ୍କର ଶକ୍ତି, ଗୁରୁଙ୍କର ଶକ୍ତି, ଭଗବାନ ଆଚାର୍ଯ୍ୟମାନଙ୍କର ଶକ୍ତି, ଭଗବତ ଗୀତା ଭାଗବତମ କଥା ନାମ, ଭଗବାନ ନାମଙ୍କର ଶକ୍ତି, ନାମ ପ୍ରଭୁଙ୍କର ଶକ୍ତି, ସବୁ ଶକ୍ତି ତ ଶକ୍ତି ଉପଲବ୍ଧ ନକଲେ ଖାଲି ବସ୍ତୁ ଗୁଡାକ ସବୁବେଳେ ବସ୍ତୁ ଦର୍ଶନ ଜଡ଼ ଦର୍ଶନ ହେଲା, ତୁମେ କଣ ବସ୍ତୁବାଦୀ ହେଇଯିବ? ବସ୍ତୁବାଦୀ ସଭ୍ୟତା କୁହାଯାଏ ନା, ମାଟେରିଆଲ ଜିନିଷ ଗୁଡାକ ନେଇ କାଲକୁଲେସନ କରିକି ଦେଶ ଚାଲିଛ, ଦେଖୁନ ବସ୍ତୁବାଦୀ ସଭ୍ୟତା ବର୍ତ୍ତମାନ ପୁରା ଫେଲ ହେଇଗଲା। ଏ ଯେ ବସ୍ତୁବାଦୀ ସଭ୍ୟତା ବର୍ତ୍ତମାନ ଫେଲ ହେଇଗଲା କି ନାହିଁ? ଏତେ ବଡ ବଡ ଟେକ୍ନିସିଆନ, ଏତେ ବଡ ବଡ ଟେକ୍ନୋଲୋଜି ଗୋଟେ ଛୋଟିଆ ଜୀବାଣୁକୁ ମାରିପାରୁନାହାନ୍ତି। ଦେଖ ଶକ୍ତି କଣ, ସେ କଣ ଟ୍ରମ୍ପ ନା କଣ ଡୋନାଲ୍ଡ ନା କଣ ଦାନା, ସେ ଆମେରିକା ଡୋନାଲ୍ଡ ଟ୍ରମ୍ପ, ସେ କହୁଛି ମୁଁ ଉଠେଇ ଦେବି ଚାଇନାକୁ, ଚାଇନା କହୁଛି ମୁଁ ଭାରତକୁ ଉଠେଇ ଦେବି, ଭାରତ କହୁଛି ମୁଁ ପାକିସ୍ତାନକୁ ଉଠେଇ ଦେବି, ସମସ୍ତେ ଉଡା ଉଠି ହେଇଯିବ, କିନ୍ତୁ ଗୋଟେ ଜୀବାଣୁ ଉଡେଇ ପାରୁନୁ। ତୁମେ ରାଫେଲ ଅଛି କଣ, ସେ ଏମିତି ଅଛି ସେମିତି ଅଛି, ତୁମେ ବହୁତ କିଛି ରଖିଛ, କିନ୍ତୁ ଦେଖ ଶକ୍ତିଟାକୁ, ତୁମେ ମେଟେରିଆଲ ବସ୍ତୁବାଦୀ ତୁମେ ସଭ୍ୟତାରେ ବଞ୍ଚୁଛ, ବସ୍ତୁ ବସ୍ତୁକୁ ତୁମେ କିଛି କରିପାରିବ, ବସ୍ତୁ ଦ୍ୱାରା ତୁମେ ବଞ୍ଚୁଛ, ଶକ୍ତି ଦ୍ୱାରା ତୁମେ ବଞ୍ଚିନ, ତୁମେ ଜାଣିନ ଶକ୍ତିର କେତେ, ଏଇ ଯୋଉ ଭଗବତ ଶକ୍ତିଟା କଣ, ତାଙ୍କ ଗୋଟେ ଜୀବାଣୁଟାକୁ ସେ ସୃଷ୍ଟିକୁ ଛାଡି ଦେଇଛନ୍ତି, ବର୍ତ୍ତମାନ ସମଗ୍ର ବିଶ୍ୱକୁ ପାରାଲାଇଜ୍ କରିଦେଲେଣି। ଯେ ନବାରି ପାରିଲା କଣ ହବ, ଯଦି ଯୋଉ ଭ୍ୟାକ୍ସିନ ନା କଣ ଟୀକା, ଟୀକା ଯଦି ନବାରି ପାରିଲା କଣ ହବ, ଖାଇବାକୁ ମିଳିବ, ସରକାର କେତେ ଦବ, କେଉଁ କମ୍ପାନୀ କାମ ଚାଲିବ? ଦେଖ ଭଗବାନଙ୍କ ଶକ୍ତି କଣ, ଗୋଟେ ଛୋଟ ଜୀବାଣୁଙ୍କ ଦୂର ଦେଖ, ସମସ୍ତଙ୍କ କାମ କରି ଛାଡ଼ିଦବ, ଭିକ ମାଗିଲେ ତ ଭିକ ତ କିଏ ଦେବେନି, ଆଉ ଭିକ କୋଉଠି ମାଗିବାକୁ କିଏ ଯିବ, ସେଇ ପୁଣି ଚାଷ କରିବ, ସେଇ ଯାହା ପ୍ରଥମ ସେ ରଖିଥିଲେ ସୃଷ୍ଟି ଆରମ୍ଭରୁ ସେଇଠିକି ଫେରିବ। ଯଦି ଏଇଟା ଭଗବାନଙ୍କ ଇଚ୍ଛାରେ ଭଲ ହେଇଗଲା ତ ହେଇଗଲା, ନହେଲେ କଣ ହବ, କିଏ କୁଆଡ଼େ ତ ବାହାରି ପାରିବନି, ଆଉ ଯଦି ବାହାରିବ ଏଇଭଳିଆ ହଇରାଣ ପଡିବ, କିଏ ତା ଦେହରେ ଚାଲିଯିବ, କିଏ ବଞ୍ଚିବ, କିଏ ଅଧା ବେମାର ହେଇକି ରହିବ, ଗୋଟେ ଶକ୍ତି ଦେଖ ଭଗବାନ ସୃଷ୍ଟିକୁ ଛାଡ଼ି ଦେଇଛନ୍ତି, ଏ ଚାଇନା କଣ କିଏ କଣ, ତା ମୁଣ୍ଡରେ ସେ ଭଗବାନ ଯିଏ ସୃଷ୍ଟି କରି ତା ମୁଣ୍ଡରେ କିଏ ବୁଦ୍ଧି ଦେଇଛନ୍ତି, ଭଗବାନ ଦେଇଛି। ଜଣେ ବସ୍ତୁ ଦର୍ଶ ବସ୍ତୁବାଦୀ ଆମେ ନୁହନ୍ତି, ଆମେ ଶକ୍ତିବାଦୀ, ସବୁବେଳେ ଆମର ଆମେ ଶ୍ରବଣ କରୁଛେ, କୀର୍ତ୍ତନ କରୁଛେ, ଜପ କରୁଛେ, ଭଗବାନ ଆମେ ସବୁବେଳେ ଗୋଟେ ଭଗବତ ଶକ୍ତିଟାକୁ ଉପଲବ୍ଧି କରିବା ପାଇଁ, ଏଇଟା ଉପଲବ୍ଧି ଆମର ବିଷୟ ନ ହବ, ପ୍ରତ୍ୟେକ ଜିନିଷ ସବୁ ଜିନିଷ ଦେଖିବାକୁ ପଡିବ, ଭଗବତ ଶକ୍ତିର ଗୋଟେ ଅଛି, ଭଗବାନଙ୍କର କୃପା ଗୋଟେ ରହିଛି, ଏସବୁ କାର୍ଯ୍ୟ ଭଗବାନଙ୍କ ଇଚ୍ଛା ରହୁଛି, ପ୍ରଭୁଙ୍କର ଇଚ୍ଛା, ଏଇଟା ତୁମେ ଉପଲବ୍ଧି ନ କରିପାର। ତୁମ ଜୀବନଟା କଣ ଭକ୍ତି ଜୀବନ ଆସିକି ଆମକୁ କିଛି ଦିନ ଆଗେଇ ଗଲା ପରେ ବି ଆମକୁ ଲାଗିବ ଏଇଟା ଗୋଟେ ସେ ଜଡ଼ବାଦ ଭଳିଆ, ହବନି ଆଉ କହୁନାହାନ୍ତି ଆପଣ ମୁଁ ସେ କଥା କହୁଥିଲି ରାବଣ ସ୍ତ୍ରୀ କଣ ନା ମନ୍ଦୋଦରୀ ମନ୍ଦୋଦରୀ ରାବଣ ବାହାରେ କେମିତି ରହୁଥିଲା ସବୁ ଜାଣିଥିଲେ ନୀତି ଉପଦେଶ ସବୁ ଦଉଥିଲା ଏତେ ଖତରନାକ ଲୋକ ବାହାରେ କେମିତି ଗୋଟେ ଦିନ ତୁମେ ରହିପାରିବ ପିତାମହ ଭୀଷ୍ମ କେମିତି ରହୁଥିଲେ ଦୁର୍ଯ୍ୟୋଧନ ପାଖରେ ବିଭୀଷଣ କେମିତି ରାବଣ ପାଖରେ ରହୁଥିଲେ ସେତେବେଳେ ସେ ଶକ୍ତିର ଉପଲବ୍ଧି କରି ଭଗବତ ପ୍ରଭୁଙ୍କ ଇଚ୍ଛା ପ୍ରଭୁଙ୍କ ଇଚ୍ଛା ଜୀବନରେ ଯିଏ ଏଇଟାକୁ ଉପଲବ୍ଧି ନ କରିପାରୁ ସେ ପରାସ୍ତ ହେଇଯିବ ଜୀବନରେ ସଂସାର କିଏ ଥାଉ ଯଦି ସେ ପିଲା ଛୁଆ ନେଇକି ରହୁଛି ସେ ଭଗବାନଙ୍କ ଇଚ୍ଛା ସେ ଶକ୍ତିଟାକୁ ଉପଲବ୍ଧି ନକଲା ସିଏ ହାରାସ ହେଇଯିବ ହାରାସ କିଛି କରିପାରିବ ସଂସାର ଜୀବନ ହଉ ସାଧୁ ଜୀବନ ହଉ ସବୁ ଜୀବନ ହଉ ଶକ୍ତିଟା ଭଗବତ ଶକ୍ତିର ତୁମେ ଉପଲବ୍ଧି ନ କରିପାରିଲ କୃଷ୍ଣ ଆକୃଷ୍ଟ ଚିତ୍ର ଏଇଟା କୁହାଯାଏ କୃଷ୍ଣ ପ୍ରତି ଆକୃଷ୍ଟ ତୁମେ ନ ହେଇପାରିଲ ସବୁବେଳେ ଗୋଟେ ପରାସ୍ତ ଜୀବନ ଆଉ ଭଗବତ ଶକ୍ତିଟା ସେଥିରେ ପ୍ରାର୍ଥନା କରିବାକୁ ପଡେ ସେ ପ୍ରଭୁ ମତେ କୃପା କରନ୍ତୁ ସେ ଶକ୍ତିଟା ଆପଣ ଦିଅନ୍ତୁ ସେ ବିଶ୍ୱାସଟା ନ ଆସିଲେ ବା ସେଇ ଶକ୍ତିଟାକୁ ଉପଲବ୍ଧି ତୁମେ ନ କଲେ ସବୁବେଳେ ତ ଏଇ ଜଡ଼ତା ଭିତରେ ସବୁ ମନ ବୁଦ୍ଧି ସବୁ ଜଡ଼ ହେଇଯିବ ଜଡ଼ ହେଇଗଲେ କଣ ହବ ବିଶ୍ୱାସଟା କମିଗଲା ପରେ ତୁମକୁ ସେ ଗୋଟେ ବେଶ ଥିବ ଆସ୍ତିକ ଭାବ ଥିବ ନାସ୍ତିକ ବେଶଟା ଥିବ କଣ ଆସ୍ତିକର ବେଶ କିନ୍ତୁ ଭାବଟା ହେଇଯାଇଥିବ ନାସ୍ତିକ ଆଉ ବୈଷ୍ଣବ ଭଲ ଲାଗିବନି ନାମ ଭଲ ଲାଗିବନି ବିଗ୍ରହ ଭଲ ଲାଗିବନି ସବୁ କିଛି ନାହିଁ ସଂସାରଟା କଣ ଖାଲି ସବୁବେଳେ ଶୁଖିଲା ଭାବଟା ଥିବ ବର୍ତ୍ତମାନ ସେଇଟା ହେଇଯାଇଛି ନା ସମାଜରେ ଆଉ ବେଶଟା ହଉଛି ଆସ୍ତିକର ବେଶ ଭାବଟା ହେଇଯାଇଛି ନାସ୍ତିକ ଭାବଟା ଆଉ କାହା ଭଗବାନ ବାହାରେ ଲଗେଇ ପାରୁନା ଆଗରୁ ଜଣେ ଜଣେ ବାବା ମୁଁ ନିଜେ ସବୁ ଦେଖିଛି ନିଜ ଆଖି ଆଗରେ ମୁଁ କେତେ ଉପଲବ୍ଧି କରିଛି ଏଇଟା ସବୁ ମୁଁ ଦେଖିଛି ଆମେ ସବୁ ସଂକୀର୍ତ୍ତନ କରୁଥିଲୁ ବୁଲିକି ଦେଖୁଥିଲୁ କେତେ କଷ୍ଟ ସେ ଆମେ ସବୁ ମଠ ଚଳାନ୍ତି ଜଣେ ଜଣେ ବାବା ଯିବେ ଭିକ ମାଗି ଠାକୁର ସକାଳୁ ଉଠିକି ଠାକୁର ପୂଜା କରିଦେବେ ସକାଳୁ ଉଠିକି ଠାକୁର ପୂଜା କରିଦେଇକି କଣ ଟିକେ ରଖିଥିବେ ଯାହା ଗରିବ ଲୋକ ହେଇଥିଲେ ସେ ଯୋଉ ଖଇ ଫଇ ଯୋଉ କରି କଣ ଟିକେ ଭୋଗ ଲଗେଇଦେଇ ଖଇ ମିଶ୍ରୀ ଟିକେ ଭୋଗ ଲଗେଇଦେବେ ଯଦି ବାହାରି ସେ ଖରାରେ ପକଡ଼ି ଖଣ୍ଡ ବାନ୍ଧିକି କୋଉଠି ଛତା ଖଣ୍ଡ ବି ନଥିବ ପକଡ଼ି ଖଣ୍ଡ ବାନ୍ଧିକି ଯାଇକି କଣ ଆଣିବେ ଚାଉଳ ଡାଲି ଯାହା ଯୋଉଠି ଯୋଉ ମିଳିଲା ଆଣିବେ ଆଣିକି ପୁଣି ଆସିକି ପହଞ୍ଚି 10:11 ଭିତରେ ଆସିକି ପହଞ୍ଚିଲେ ଚୁଲି ଲଗେଇ ଆସନ କୁସନ ମାଜି ଚୁଲି ଲଗେଇ ପୁଣି ଠାକୁରଙ୍କ ଟିକେ ଭୋଗ ଫୋଗ ଲଗେଇ ଆରତୀ ଟିକେ କରି ପୁଣି ପ୍ରସାଦ ପାଇଁ ପୁଣି ଗଳ ପଡ଼େଇ ପୁଣି ବାହାରେ ବାଡ଼ି ବଗିଚା ଭଲ ମନ୍ଦ କଣ କାମ ଅଛି ପୁଣି ସନ୍ଧ୍ୟା ରାତି ଏକୁଟିଆ ସବୁ ମଠ ଚଳାଉଥିବେ ବଞ୍ଚିବା ପାଇଁ ନୁହେଁ ବଞ୍ଚିବା ପାଇଁ ତ ଭିଜେ ରହିଲେ ବଞ୍ଚିହବ ବାହୁ ଯିବା କଣ ଦରକାର ଅଛି ଯଦି ବଞ୍ଚିବା ପାଇଁ ତୁମର ସାଧୁବାର ଅଛି କିଛି ଆବଶ୍ୟକ ନାହିଁ ଭିକାରେ ଯାଇ ତୁମ ଆଉ ବିପିଏଲ୍ କାର୍ଡ ମିଳିବ ନା କଣ ଭାବିଲେ ଏଇ ଯେ ତୁମର ସେ ଯୋଉ କଣ ଅଛି ସେ ଯୋଉ ଆମେ ଯୋଉଠି ରହୁଥିବେ ତୁମ ଘର ପଛକଟା ଏଇଟା କି ଜମିଟା ଏଇଟା ଗୋଚର ତୁଟଟା ଆଉ ସେଠି ତ ଖଣ୍ଡେ ଘର କରିଦେଲେ ସେଠି ଘର କଲାକୁ ମୋ ସରକାର ମନା କରୁନି ଘର କରିଦେଲେ ତ କରେଣ୍ଟ କନେକ୍ସନ୍ ମିଳିବ ଆଉ ଗୋଟେ କାର୍ଡ ମିଳିବ ନାଇଁ ହଉଛି କାଇଁ ଘର ବଞ୍ଚିବା ପାଇଁ ତ ବାବା ଘର ଅଛି ଯୋଉଠି ତ ବଞ୍ଚିବ ଆରାମସେ ତୁମେ ଗାଁ ଗଡି ପଳେଇ ଆସିବ ଯୋଉଠି ଗୋଟେ ଗୋଚର ଫୋଚର ଜାଗାରେ ଘର ଘର କରିଦେଲେ ସାଙ୍ଗେ ସାଙ୍ଗେ କରେଣ୍ଟ ଫ୍ରି ଫ୍ରି ନା କଣ କେତେ ଟଙ୍କା ବାଲାନ୍ସ ଫ୍ରି ଦେଖ ସେ ଆମେ ଜାଳୁଛେ 10-12 ବର୍ଷ ସେ ଜାଳୁଛି 100-12 ବର୍ଷ ଆମେ ଯାହା ଘର ପଛ ମାଗଣା ବିଲ ସେ 100 ଜାଳୁଛି ଗୋଟେ କହିବ କିଏ ତୁମେ ଗୋଟେ ଭିକାରୀ କେତେ ଫେସିଲିଟି ମିଳୁଛି ଚାଉଳ ତାର କେତେ 10 କେଜି ନା 15 କେଜି ମିଳିଗଲା ତାର ମଝିରେ ଟିକେ କଣ କାମ କରିଦେଲା ତାର ବଞ୍ଚିଲା ସାଧୁ ବଞ୍ଚିବା ପାଇଁ ସେ ଭିକ ମାଗେ ନା ତାର ଗୋଟେ ଭାବ ଥିଲା ହଁ ପ୍ରଭୁ ନା ପ୍ରଭୁଙ୍କର ମୁଁ ପ୍ରଭୁଙ୍କୁ କିଛି ଖାଇବାକୁ ଦେବି ନା ପ୍ରଭୁଙ୍କ ପାଇଁ କିଛି କରିବି ନା ଆଉ କି ଭାବଟା ବେଶଟା ନାସ୍ତିକ ନ ଭାବଟାକୁ ନାସ୍ତିକ ଭାବ ରଖିବା ଭଗବାନଙ୍କ ବେଶ ନେଇକି ଭଗବାନଙ୍କ ନାଁରେ ପଇସା କଲେକ୍ସନ କରିବା ଭଗବାନଙ୍କର ସେବା ପୂଜା କିଛି କରିବାନି ଏଇଟା ହେଇକି ଆମର ଯେତେ ମଠ ମନ୍ଦିର ସବୁ ପ୍ରାଚୀନ ମଠ ମନ୍ଦିର ଗୁଡା ଥିଲା ବୁଡ଼ିଗଲା ନା 600 ଏକର ଜମି ମଠ ବାଡ଼ି ଯୋଉ ତୁମର ଚୈତନ କଣ କେତେ ବୁଝି ହଉଥିଲା ଛଅଟି ବେଳେ ବୁଝିବେ ତ ହୁଏନି ଗାଁ ସାରା ଲୋକ ଯାଉଥିବେ ସବୁ ଭୋଜି ଭାତ ହୁଳହୁଳି ଶଙ୍ଖ ବାଜି କେତେ କେତେ ଏକର ଜମି ଏବେ ଥିଲା କେତେ ଏକର ଜମି 40 ଏକର ଜମି 40 ଏକର ଜମି ଲୋକ ଦେଇଥିଲେ ଦେଖ ସେ 40 ଏକର ଜମି କେତେ ବର୍ଷର ବିଗ୍ରହ ସେ ନନା କହୁଛି ମୁଁ ବି ଜାଣିନି ଅଛୁ 150 ବର୍ଷ ପୂର୍ବରୁ ଲୋକ ଗୌରନୀତି ପାଇଁ କେମିତି ମାନୁଥିଲେ 40 ଏକର ଜମି ଦେଇଦେଇଥିଲେ ଦେଖ ଆଜି ସେ ଠାକୁରଙ୍କର କଣ କଣ ପ୍ରଭୁ ଆଜି କଣ କଣ ଅବସ୍ଥା ହେଇଗଲା କଣ ହେଲେ ଆଉ ଶକ୍ତି ଦର୍ଶନ କଲେନି କଣ ଦର୍ଶନ କଲେ ବସ୍ତୁ ଏ ସମ୍ପତ୍ତି ବାଡି କିଏ କୁଆଡେ କଣ କଲା କଣ ଟ୍ରଷ୍ଟ କଣ ତାଙ୍କର ହେଇଗଲା ସବୁ ଚାଲିଗଲା ସବୁଆଡେ ହେଇଗଲା ନା ସବୁଆଡେ ସେଥିପାଇଁ ପ୍ରଭୁପାତ ବହୁତ ଷ୍ଟ୍ରିକ୍ଟ ଥିଲେ ପ୍ରଭୁପାତ କିଏ ପଟରେ ପ୍ରଭୁ ସେୟା କହିଲେ ତ ବିଗ୍ରହଙ୍କୁ କଳଗ୍ରହ ଭାବନି, ତୁ ଭାବନି ଏ ନନ୍ସେନ୍ସ ପ୍ରବାଦ କହୁଛନ୍ତି, ମୁଁ ଆଜି ଅଛି ମୁଁ ଚାଲିଗଲା ପରେ କହିବେ ଏ ନନ୍ସେନ୍ସ ଗୁରୁଦେବ ଏ ଠାକୁରଙ୍କୁ ଏତେ ରଖିଦିଆ ଗୋଟେ ବର୍ଡନ ପ୍ରବାଦ କହିଲେ, ତୁମେ ଗୋଟେ ମନ୍ଦିରରେ ଯେତେବେଳେ ଶ୍ରଦ୍ଧା ପ୍ରୀତି ନ କରିବ ସେଟା ଗୋଟେ ପ୍ରବାଦକୁ ସେଟା ଗୋଟେ ଗୋଡାଉନ ହେଇଯିବ, ତୁମେ ତ ଭଗବାନ କେୟାର ନ ନବ, ମନ୍ଦିର ଭାଙ୍ଗି ଗଲାଣି ପ୍ରବାଦ କହୁଛନ୍ତି, ଏଠି ଭାଙ୍ଗି ଯାଇଥିବ ସେଠି ଝରକା ଭାଙ୍ଗି ଯାଇଥିବ ଏଠି ଏହା ହେଇଥିବ ସେଠି ତାହା ହେଇଥିବ, ତୁମେ ସେଠି ବୋଟ ରହୁଥିବେ, ତୁମେ ଯେତେବେଳେ ଭଗବାନଙ୍କର କେୟାର ନ ନବ ପ୍ରବାଦ କହୁଛନ୍ତି ଟେମ୍ପୁଲ ଇଜ୍ ଏ ଗୋଡାଉନ, ଗୋଡାଉନ ହେଇ ପଇସା ଆଣ ଆମେ କିନ୍ତୁ ଭଲରେ ଖାଇକି ରହିବା, ସେଠି ଶକ୍ତି ଦର୍ଶନ କଣ ହବ, ଏ ହେଲାଣି ସବୁ ମଠ ମନ୍ଦିର ଗୁଡାକ, ମହାନ୍ତ ମାନେ ଯୋଉ ସେମାନେ ସବୁ ରହିଲେ ସବୁ ଭୋଗରେ ରହିଲେ, ଆଉ ଭଗବାନଙ୍କୁ କିଏ ପୂଜାରେ ରହିଲା, ତାଙ୍କ କଣ ଲଗେଇଲା କଣ ନାହିଁ ଆଉ କିଛି ଦେଖିଲେନି, ବାସ୍ ସବୁ ଚାଲିଗଲା, ସେଇଟା ପ୍ରବସ୍ତ ବହୁତ ଷ୍ଟ୍ରିକ୍ଟ, ତୁମେ ଯେଉଁଠି ପାରିବ ସେଠି ମନ୍ଦିର କରିପାରିବେନି, ଥରେ ମନ୍ଦିର କଲା ମାନେ ଏଇ ଷ୍ଟାଣ୍ଡାର୍ଡ ତୁମକୁ ମେଣ୍ଟେନ୍ କରେ, କାରଣ ଭଗବାନ ତୁମେ ଭଗବାନ ସହିତ କମ୍ପ୍ରମାଇଜ୍ କରିପାରିବ ଖେଳିପାରିବନି, ତୁମର ଯେତିକି ସାମର୍ଥ୍ୟ ଅଛି ସେଇ ହିସାବରେ ତୁମକୁ ବେଷ୍ଟ ଷ୍ଟାଣ୍ଡାର୍ଡ ଦେବାକୁ ପଡିବ, କାରଣ ତୁମେ ଶକ୍ତି ଦର୍ଶନ କରିପାରିବ ନାହିଁ, ପୁଣି ସେଟା ଗୋଟେ ଗୋଡାଉନ ହେଇଯିବ, ପ୍ରବାଦ ଲେଖିଛନ୍ତି ସେଟା ଗୋଡାଉନ ହେଇଯିବ, ପ୍ରବାଦ କହୁଛନ୍ତି ଯୋଉଠି ସେବା ସ୍ପିରିଟ୍ ନାହିଁ, ଯୋଉଠି ସେବା କରିବାର ସ୍ପିରିଟ୍ ସେଠି ନାହିଁ, ସେଠି ସବୁ ପ୍ରକାର ଟ୍ରବୁଲ ତିଆରି ହେବ, ସେଟା ଗୋଟେ ସେ ମନ୍ଦିର ଗୋଟେ ଗୋଡାଉନ ହେଇଯିବ ପ୍ରବାଦ କହିଛନ୍ତି, ଗାର୍ବେଜ ଭଳିଆ ସେ ହଉଛି, ଆମେ ସବୁ ଦେଖୁଛୁ ପ୍ରାକ୍ଟିକାଲ, ଆଉ ଯୋଉ ମନ୍ଦିର ଗୁଡାକ ସେ ସ୍ପିରିଟ୍ ନାହିଁ, ସେବା କରିବା ଭଗବାନଙ୍କ ପାଇଁ ପ୍ରୀତି କରିବା ଏସବୁ ନାହିଁ, ସେ ମନ୍ଦିରଟା ଗୋଟେ ଗୋଡାଉନ ହେଇଯିବ, ତା ସ୍ପିରିଟ ହରେଇ ଦେଲେ ଆଉ ସେଟା ଗୋଟେ ଗୋଡାଉନ ଭଳିଆ ଖାଲି ଅନନେସେସରୀ ସବୁ ଟକିଂ, ଅନନେସେସରୀ ବର୍ଡନ, ଫାଇଟିଂ, ଡିସଏଗ୍ରିମେଣ୍ଟ, ପଲିଟିକ୍ସ ସବୁ ଚାଲିବ, ଗଳଗ୍ରହ ପ୍ରବାଦ କହିଲେ ଗଳାକୁ ଚିପିକି ଧରିଲେ ଯଦି କୁହନ୍ତିନି ସେ ଗଳଗ୍ରହ ହେଇଗଲା, ବିଗ୍ରହ ବସ୍ତୁ ଦର୍ଶନ କଲା ଆଉ କଲେ ହେଲା, ଆଜିକାଲି ଯୋଉମାନେ ଆସୁଛନ୍ତି ଭଗବାନଙ୍କୁ ଭଗବାନ ପାଖକୁ ସେ କଣ ଜୀବନରେ କିଛି ଉପଲବ୍ଧି ନେଇକି ଆସିଛନ୍ତି, କଣ ଶକ୍ତି ଦର୍ଶନ କରିକି ଆସିଛନ୍ତି, କିଛି ନାହିଁ, କୌଣସି ଜୀବନରେ ଏମିତି ଭଗବାନ ତାଙ୍କୁ ସେମିତି ଧକ୍କା ମାରିକି ଉପଲବ୍ଧି ତାଙ୍କୁ ଦେଇନାହାନ୍ତି, ଯିଏ ଶକ୍ତି ଦର୍ଶନ କରିକି ଆସିଥିବ ସେ କେବେ ପଛକୁ ଫେରିବେନି, ସେ ଜାଣିପାରିବ ନା ସଂସାରଟା କଣ, ସେଟା ଗୁରୁଦେବ କୁହନ୍ତି ମାୟାର ଲାତ ଖାଇନି ସେ ଠାକୁରଙ୍କୁ ଡାକିପାରିବେ ଭୋଜନ କରିପାରିବେ, ମାୟା ଯାହାକୁ ଲାତ ଦବ ସେ ବୁଝିପାରିବ ସଂସାରଟା ସୁଖ କି ଦୁଃଖ, ମାୟା ବାଟିଲା ପରେ ଯାଇକି ତୁମେ ଜାଣିବ ନା, ଆଉ ଲାତ ଦେଲା ମାରି ତୁମ ଶକ୍ତିର ଦର୍ଶନ କଲ, ମାୟା ଶକ୍ତିଟାକୁ ମାୟାଦେବୀଙ୍କର କୃପା ପାଇଗଲା, ମାୟା ଶକ୍ତି ଦର୍ଶନ କଲା, ଦେଖ ଦେଖ ଯାହାକୁ ପୋଷିକି ରଖିଥିଲି ଯୋଉ ସ୍ତ୍ରୀକୁ ଯୋଉ ଛୁଆ ପିଲାଙ୍କୁ ରୋଷେଇ ଦେଖ ସେମାନେ ଆଜି ମୋତେ ସେମାନେ କଣ କରୁଛନ୍ତି ଶକ୍ତି ଦର୍ଶନ, ଏଇ ସେ କଥା କହୁଥିଲି ବା ଯେତେବେଳେ ରାବଣ ପାଖରେ ଥିଲେ କିଏ ମନ୍ଦୁରି ସେ କଣ ଦର୍ଶନ କରୁଥିଲେ, ଆରେ ଭଗବାନଙ୍କ ଇଚ୍ଛା ଏଇଟା ଏତେ ଦୁଷ୍ଟ, ସେ ସବୁ ସିଏ କହିଲା ନା ସେ କଥା କହିଲେ ରାବଣ 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 ହସି ଉଡେଇଲା, ହେ ତୁ ସ୍ତ୍ରୀ ଲୋକଟା କଣଟା ଜାଣିଛୁ, ସେ ଶକ୍ତି ଦର୍ଶନ କଲେ ଇଏ ଦୋସ୍ତ ଇଏ କଣ ଦେଖିଲେ ବସ୍ତୁ, ରାବଣ କହିଲେ ନା ଦେଖ କେତେ ଦୟାମୟ ରାମ ଆସିକି ପହଞ୍ଚିଗଲେଣି କେଉଁଠି ସୁବଳୟ ପର୍ବତ ନା କଣ ଅଛି, ନା ନା ସରି ସେ ଗୋଟେ କେଉଁଠି ସମୁଦ୍ର ଆରପଟରେ ସେଠି ଅଛନ୍ତି ଖବର ପଠେଇଲା, ଯାଅ ରାବଣଙ୍କୁ କହିଦିଅ ଆମେ ଆସୁଛୁ, ଏବେ ବି ସମୟ ଅଛି ସେ ତାଙ୍କୁ ଧରି ଦିଅ, ସେଥିରେ ସେତେବେଳେ ଧରି ନେଲେ ଦି ଜଣ କିଏ ଭୀଷଣ ଆଉ ମନ୍ଦୋଦରି, ଭୀଷଣ ବି କହିଲେ ଭୀଷଣ ତ ଗୋଇଟା ପତ୍ର ମାରିଲେ ସେଟା ଛାଡ଼ିକି ପଳେଇଲେ, ତାପରେ ମନ୍ଦୋଦରି ବୁଝିଲା ଦେଖ ରାମ କେତେ ଦୟା, ଯଦି ତୁମ ଶତ୍ରୁ ହେଇଥାନ୍ତେ ତାହେଲେ ସେ ଜଣେଇଥାନ୍ତେ କାହିଁ, ଶତ୍ରୁ ଅତର୍କିତ ଭାବେ ଆକ୍ରମଣ କରେ, ସେଇ ସ୍ୱାମୀ ସ୍ତ୍ରୀ ଜଣେ ତପ କରିଛି, ରାବଣ ତପ କରିକି ଲଙ୍କାପୁରୀ କରିଛି ନା, ଆଉ ସେ ବସ୍ତୁ ଦର୍ଶନ କରୁଛି ସତ୍ୟ ଦର୍ଶନ କରିପାରେ, ଏ ନାରୀଟା ଏ ସତ୍ୟ ଦର୍ଶନ କରିଦେଉଛି, କହିଲେ ଦେଖ ରାମ ଭଗବାନ ତୁ ମାନୁନ ସିନା ବିନାଶ ହେଇଯିବ, ଲଙ୍କା ବିଧବା ହେଇଯିବ, ସେ କହିଲେ ନା ସେସବୁ ଆଉ ମୁଁ ବିଧବା ହେଲିନି ଲଙ୍କା ଆଜି ବିଧବା ହେଇଗଲା, ମୁଣ୍ଡ ମୁଣ୍ଡ ପିଟି ଯେତେବେଳେ କାନ୍ଦୁଛନ୍ତି ରାବଣ ଚାଲିଗଲେ, ମୁଁ କେତେ ଥର ତୁମକୁ ବୁଝେଇଛି ସ୍ୱାମୀ, ତୁମେ ଆଜି ବିଧବା ମୁଁ ଆଜି ବିଧବା ହେଲିନି, ତୁମେ ଲଙ୍କାକୁ ବିଧବା କରି ଚାଲିଗଲ, କାହିଁକି ଏତେ ସୁନା ଏତେ ବଡ ସାଙ୍ଗେ ସାଙ୍ଗେ ଆକ୍ରମଣ କରିବ ନେଇଯିବ, ଆଉ ଏଠି ଯୋଉ ଦୁଷ୍ଟ ଲୋକ ରହୁଛନ୍ତି କିଏ ଆଙ୍କୁ ସମ୍ଭାଳ, ଦେଖୁନାହାନ୍ତି ସେ ସ୍ୱାମୀ ଦର୍ଶନ କରୁଛି ତପ କରିକି ଏତେ ମୁଣ୍ଡ କାଟିକି ଯେ ପାଇଥିଲା ବର ବ୍ରହ୍ମାଙ୍କ ପାଖରୁ ଶିବଙ୍କ ପାଖରୁ, ଦେଖ ସେ ଆଜି କଣ ବସ୍ତୁ ଦର୍ଶନ କଲେ, ଇଏ ଶକ୍ତି ଦର୍ଶନ କରୁଛନ୍ତି, ଯେତେବେଳେ ସ୍ୱାମୀ କହିଲେ ନା ରାବଣ ହସି ଗୋଟେ ଦେଲେ, ତୁ ଝିଅଟା ତୁ କଣଟା ଜାଣିଛୁ, ସ୍ତ୍ରୀ ଲୋକଟା କଣଟା ଜାଣିଛୁ, ତୋର ବୁଦ୍ଧି ଅଛି ତୁ ଯୁଦ୍ଧ କରୁଛୁ ନା କଣ, ଆରେ ଯୁଦ୍ଧ ହେଲା ପରେ କିଏ ଜିତିବ କିଏ ହାରିବ ଜଣାପଡ଼େ, ଆଗରୁ କଣ କହୁଛୁ, କିଏ କହୁଛି ମନ୍ଦୋଦରି କହୁଛି, ଏ ରାବଣ କହୁଛି ମନ୍ଦୋଦରି, ମନ୍ଦୋଦରି ସେଟା ହସିକି କହିଲା ରାମଚନ୍ଦ୍ର ମାନେ ଭଲ ଭାବଟା ଲାଗି ଦେଇଛନ୍ତି, ଶକ୍ତି ଦ୍ରଷ୍ଟି ଶକ୍ତି ଦ୍ରଷ୍ଟା ନା, କାଳ କଣ କରେ? କାଳ ଯାହା କାଳ କାହାକୁ ବାଡ଼ି ଦେଇକି ମାରେ ନା, କାଳି କାଳ କାହାକୁ ଠେଙ୍ଗାରେ ପିଟିବନି। ହରଇ ଜ୍ଞାନ ବୋଲ ବୁଦ୍ଧି ବିଚାର, କାଳ କାହାକୁ ବାଡ଼ିରେ ପିଟେ ନା। କାଳ ଆସିଲେ କଣ ଦେଖା ହବ? ଉଲଟା ବୁଦ୍ଧିରେ ଦେଖା ହବ। ତୁମେ କରିବାକୁ ଇଚ୍ଛା ନଥିବ, କାଳ ବା ତୁମକୁ ଦଣ୍ଡିଆର ଅଛି ନା, ସେଟା କରିବ ଆଉ। ତୁ ସେଭଳିଆ ଉତ୍ସାହ ଆସିବ, ମୁଁ ଏଟା କରିବି ଆଉ, କରିକି ତ ଖାଲରେ ପଡିବ ଆଉ। କାଳ କାହାକୁ ବାଡ଼ିରେ ପିଟିବନି, ତା ବୁଦ୍ଧି ଜ୍ଞାନ ବଳକୁ ହରଣ କରିନେଇଛି, ବିପରୀତ ଲାଗିବ ଆଉ, ତୁମେ ସେ କାମଟା କରିବ, ପଡିବ ଖାଲରେ ଆଉ। ସ୍ତ୍ରୀଟା ସିଏ ଶକ୍ତି ଦର୍ଶନ କରିଦଉଛି, ଇଏ ତପ କରିକି ସବୁ କିଛି କରିଥିଲା, ସୁନର ଲଙ୍କା ପୁରୀ କରିଥିଲା, ଇଏ ସେ ଜଡ଼ ଦର୍ଶନ କରୁଛି। ଇଏ ହବନି ତ ଶୀଘ୍ର ହେଇପାରିବନି। ଏବେ ଆମେ ସତ୍ୟର ଉପାସକ, କୃଷ୍ଣ ଶକ୍ତିର ଉପାସକ, ଭଗବାନଙ୍କ ଶକ୍ତିର ଉପାସକ। ସେଥିପାଇଁ ଆମେ ଯୋଉ ବିଗ୍ରହ ରଖୁଛେ, ଭଗବାନ ବିଗ୍ରହ ରଖୁଛେ, ମୁଁ କାଠରେ ତିଆରି ହଉଛୁ, ଜଣେ କହିବେ କାଠରେ ତିଆରି ହେଇଛନ୍ତି, ପଥରରେ ତିଆରି ହେଇଛନ୍ତି, ହେଇଛନ୍ତି କାଠ ପଥର, ସେ କେମିତି ଭଗବାନଙ୍କର ଶକ୍ତି ରହିବ? ଆମ ଦେହଟା କଣ କି କାଠ ପଥର? କାଠ 100 ବର୍ଷ ରହିବ କି ଆହୁରି ବେଶୀ ଦିନ ରହିବ ବିଗ୍ରହ? ଆମ ଦେହଟା କଣ କି କାଠ? ତ ଗନ୍ଧ ହେବେନି, ତୁମ ଦେହରେ ମଳ ଉଡ଼ା ରହିଛି, ତୁମ ଦେହରେ ଭଗବାନ ରହିଛି, ତାଙ୍କୁ ସେଠି କାହିଁ ରହିବେନି ଭଗବାନ? ତୁମେ ଗୋଟେ ମଣିଷଟା, ତୁମର ଗୋଟେ ବିକୃତ ରୂପ, ତା ଭିତରେ ଯଦି ପ୍ରଭୁ ରହିପାରୁଛନ୍ତି, ଯିଏ ପଚାରିବ ଭଗବାନ କେମିତି ବିଗ୍ରହ ଭିତରେ ରହିବେ? ଏ ତାଙ୍କ ରୂପଟା ଅଙ୍କା ହେଇଛି, ତୁମ ଫଟୋଟା ମୁଁ ଆଙ୍କିଦେବି। ସେ ଜଣେ ଯୁକ୍ତି କରିବା, ଯୁକ୍ତିର ପଟକେ ମୁଁ 5 ମିନିଟ୍ ପ୍ରୟାସ କରିଦେବ। ତୁମ ଫଟୋ ଆଙ୍କିଦେଲେ ତୁମ କଣ ଲାଗିବ ଦେଖିଲେ? ଠିକ ଠିକ ଅଙ୍କା ହେଇଛି, କଣ ଲାଗିବ? ଖୁସି ଲାଗିବ, ଏବେ ଦେଲୁ ଦେଲୁ, ସେ ରଖି ତୁମ ରୁମ୍ ରଖି ଦେଖିଲେ ଆପଣ ସବୁ ଫଟୋ ଆଙ୍କିକି କୋଉଠି ଦେଖିଦେବ, କୋଉଠି ନା କଣ, ଯୋଉଠି ବସିବ ସେ ସବୁ ରେଲୱେ ଷ୍ଟେସନ ଅଧଘଣ୍ଟା ଘଣ୍ଟା ବସିଲ, ସେ ଯୋଉ ଆର୍ଟିଷ୍ଟ ମାନେ ସବୁ ପଢୁଛନ୍ତି ପିଲା, ସେ ଆସିକି ଦେଖିବେ, ଆଜି ଆଙ୍କି ଆଙ୍କି ଆଣି ତୁମକୁ ଦେଖେଇଦେ, କହିଲେ ଆଜ୍ଞା ଭଲ ହେଇଛି ନାହିଁ, ଦେଖ ମୁଁ ଥରେ ବସିଛି, ସେ ଆଉ ଜଣଙ୍କର ଆଙ୍କି ଆଣି ତାକୁ ଦେଖିଲେ, ସେ ଆଶ୍ଚର୍ଯ୍ୟ ହେଇଗଲା, କୋଉଠି ପଢୁଛ କଣ କରୁଛ? ତୋ ଫଟୋ ଦେଖିଦେଲ ନା, ତୁମ ଫଟୋ ତୁମକୁ ଦେଖିକି ଆକର୍ଷଣ ଲାଗୁଛି, କିନ୍ତୁ ଭଗବାନଙ୍କର ମୂର୍ତ୍ତିଟାକୁ ତିଆରି କରିକି ରଖାଯାଉଛି ନା, ସେ କଣ କହିବ? ଆରେ ମୋ ଜିନିଷଟା କିଏ, ମୋ ରୂପଟା କିଏ ଆଙ୍କିଲା? ସେ ଭଲ ପାଇବେନି, କାହିଁକି ଏଠାରେ ରହିବେନି? ଯୁକ୍ତି ଦୃଷ୍ଟିରୁ ତୁମେ ଦେଖ, ଆମର ତ ନାମ ରୂପ ବିଗ୍ରହ ତିନି ଚିତ୍ତାନନ୍ଦମୟ, ସେ ତ ଚିତ୍ତାନନ୍ଦମୟ, ଯୁକ୍ତି ଦୃଷ୍ଟିରୁ ତୁମେ ଦେଖିବ ବି ସେଠି ଭଗବାନଙ୍କ ଶକ୍ତି ଅଛି। ତୁମ ଦେହରେ କେମିତି ରହିଛି? ତୁମ ଦେହ କାଠ ପାଷାଣରେ ତୁମ ଦେହଟା ଆହୁରି ନିଚ, ସକାଳୁ ଡେଲି ମଳ ହାରୁଛି, ପୁଳେ ଖାଇବ, ଖାଇ ବାୟୁ ଛାଡ଼ିବ ମଳ, ଏଣେ ଦେହରୁ ଗନ୍ଧ, କଣ ଈଶ୍ୱରଟା? ତା ଭିତରେ ପ୍ରଭୁ ରହିଛନ୍ତି ନା ନାହିଁ? ପୁଣି କେତେ ରହିବ? ପ୍ରଭୁ ଯେତେବେଳେ ବାହାରି ଚାଲିବେ ସରସ, ସେଠି କାହିଁ ରହିବେନି ଭଳ? ଆମ ଦେହରେ ବି ଆମେ ଶକ୍ତି ଦର୍ଶନ କରିପାରୁନି, ଭଗବାନ ଶକ୍ତିରୁ ଏଟା କରୁଛି। କିଏ 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 କହିଲେ ଜଗତରେ, କିଏ ଏ ଜଗତରେ କିଏ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଧରନ୍ତୁ, ଗୋଟେ ଲେବର କତୁରୁ ଧରନ୍ତୁ ଲାଷ୍ଟ ପର୍ଯ୍ୟନ୍ତ, ଟପ୍ମୋଷ୍ଟ ସାଧୁ ପର୍ଯ୍ୟନ୍ତ, କେବଳ ସେ ଟପ୍ମୋଷ୍ଟ ଶୁଦ୍ଧ ଭକ୍ତ ଛଡା ଆଉ କେହି ଉପଲବ୍ଧି ଶକ୍ତି କି କରିପାରୁନାହାନ୍ତି। ସମସ୍ତେ କଣ କହୁଛନ୍ତି? ମୁଁ ଭଗବାନ କଣ କହିଲେ? ପ୍ରକୃତି କିରମାଣି ଗୁଣେ କର୍ମାଣି ସର୍ବସ୍ୟ ଅହଂକାର ବିମୋଡ ଆତ୍ମା କର୍ତ୍ତା ଅହମ୍ ଇତି ମାନ୍ୟତେ। ଯୋଉ ଅହଂକାର ଯୋଉ ଶବ୍ଦଟା ଲାଗିଛି ନା, ଏଇଟା ପୁରା ସେ ପିଓର ଡିଭୋଟି ଛଡା ସମସ୍ତଙ୍କର ମୁଁ ଭାବନାଟା ରହିଛି, ମୁଁ ଏଟା କରୁଛି, ମୋ ଭଳିଆ କେହି କରିପାରିବି। ସବୁ ଜୋତା ସିଲେଇବା ଲାଗୁଛି ଯାଉ ନା, କହିଲେ ବୁଟ ଫୁଟ ପିନ୍ଧିଛ କେବେ? ଆଉ ବୁଟ ପିନ୍ଧିଲେ ଆଉ କଣ, ଆଉ ସେ ବୁଟ ସବୁ ଟୋକା ମାନେ ପିନ୍ଧିନି, ବୁଟ କୁହନ୍ତିନି ତାକୁ, ଚମଡ଼ା ବୁଟ ଥିଲା ମୋ ଯୋଉ ପଲିସ ହୁଏ, ପଲିସ କରିବେ, ସେ ଯୋଉ ପଲିସ କରିବା, ମୁଁ ମଝିରେ କେତେ ଦିନ ପ୍ଲସ ଟୁ ବେଳେ ପିନ୍ଧିଥିଲି ତ ସେଇ ମୁଁ କହୁଛି, ସେ ବୁଟ ଗୁଡ଼ା ସବୁ ପଲିସ କରିବାକୁ ପଡେ, ସାର୍ ସପ୍ତାହରେ ଥର ଥର ଯାଇ ତ ପଲିସ ନକଲେ ସେଟା ଖରାପ ଦେଖା, ଚମଡ଼ାରେ ତ ସେଟା ସବୁ ଗାର ଗାର ହେଇଯିବ, ସେ ଗୋଟେ କଣ ବିଲେଇ ଚିତ୍ର ଥାଏ କଣ ତା ନା, କିଏ ନା କଣ କଣ, ସେ ବିଲେଇ ଭଳିଆ ଗୋଟେ କଣ ବିକୃତ ଚିତ୍ର ଥିବ, ସେ ସେଇଟାକୁ ମାରିକି ଘସିବ। ତାକୁ ମୁଁ କହିଲି ଏତେ ପଇସା କିଏ ଗୋଟେ ଖର୍ଚ୍ଚ କରିବ, ଆମେ ହଷ୍ଟେଲ ନଉଛୁ, ଇଏ ମୁଁ ଚିନ୍ତା କରି ତାକୁ ଦେଖିଲି, ଦେଖିଲି ତାକୁ ସେ ମୁଁ ଗୋଟେ ସେ ଛୋଟଟା ଆଣିଥିଲି, ଆଉ ନେଇ ଯେମିତି ମାରିବ ଆଉ କଣ, କିଏ ଏତେ ପଇସା କାହିଁ ଖର୍ଚ୍ଚ କରିବ? ତା କତିକି ଯିବ, ସେ ବୁଟା ବଢେଇଦବ, ସେ କଣ କହିବ? ବାବା ସେତେବେଳେ ତ ବାବା ନଥିଲା, ଯାଅ ତୁମେ ଯୁଆଡ଼େ, ମୋ ଭଳିଆ କେହି ପଲିସ କରିପାରିବେନି, ମୋ ଭଳିଆ ସମସ୍ତେ କଣ ଯେ ଜୋତା ସିଲେଇ କରୁଛି, ସେ କହୁଛି ମୁଁ ହଉଛି ଏକ ନମ୍ବର, ଯିଏ ଯାହା କରୁଛି ସେ କହୁଛି ମୁଁ ଏକ ନମ୍ବର, କେହି କହୁନାହାନ୍ତି ମୁଁ 2 ନମ୍ବର, ସମସ୍ତେ କହୁଛନ୍ତି ମୁଁ ଯାହା କରୁଛି ଆଉ କେହି କରିପାରିବି। ଏ ଅହଙ୍କାରଟା ପୁରା ରହିଲା ଶୁଦ୍ଧ ଭକ୍ତ ଛଡା ସମସ୍ତେ, ଏ ସବୁ କଣ ବସ୍ତୁ ଦର୍ଶନ କଲେ, ଆଉ ଶକ୍ତି ଦର୍ଶନ କରିପାରିଲେ ସମସ୍ତେ ଭାବିଲେ ମୁଁ ତ ସବୁ କର୍ତ୍ତା ଆଉ କଣ, ମୁଣ୍ଡରେ କରତା, ସେଇଟା ସେଇଟା କାଳ ହେଇଗଲା, ସେଇଟାକୁ ବନ୍ଦ କରିବାକୁ, ସେ ଚେତନାଟାକୁ ବଦଳେଇବାକୁ ପଡିବ କୃଷ୍ଣ ଚେତନାରେ। କୃଷ୍ଣ ଚେତନା ଯୋଗୁଁ କଣ ସବୁବେଳେ ଭଗବତ ଶକ୍ତି ସହିତ ଯୁକ୍ତ ହେବା ଆମେ। ସେଥିପାଇଁ ଏସବୁ ଯେତେ ଜିନିଷ ରହିଛି ଆମର, ଯେତେ ଜିନିଷ ରହିଛି କୌଣସି ଜିନିଷ ଜଡ ନାହିଁ। ଭଗବାନଙ୍କର ନାମ, ପ୍ରଭୁଙ୍କର ନାମ, ସେ ବସ୍ତୁ ନାହିଁ, ଶକ୍ତି ଭଗବାନଙ୍କର ନାମ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। କେମିତି ଶକ୍ତି ଜଣେ ପ୍ରଶ୍ନ କରିବେ, କେମିତି ଶକ୍ତି ବୋଲି ଆପଣ କହୁଛନ୍ତି, କହିବ ନା କେମିତି ଆପଣ ଶକ୍ତି ବୋଲି କହୁଛନ୍ତି। ଶବ୍ଦଟା ଠିକ ଅଛି, ଅଲଗା ଶବ୍ଦ ତୁମେ ଉଚ୍ଚାରଣ କର, ଗୋଟେ ଶବ୍ଦକୁ ଲେଖ, ତ ସେ ଶବ୍ଦକୁ ଉଚ୍ଚାରଣ କର, ତ ମାନସିକ ସ୍ଥିତି ଉପରେ କଣ ପ୍ରଭାବ ପଡୁଛି, ତ ଅନ୍ତରରେ କଣ ପ୍ରଭାବ ପଡୁଛି। ଶବ୍ଦରେ ଗୋଟେ ଶକ୍ତି ରହିଛି, ଶବ୍ଦ ଶକ୍ତି ନାହିଁ, ଶବ୍ଦ ଶକ୍ତି ଅଛି ନା। ଆଜ୍ଞା ଆପଣ, ଆଜ୍ଞା ଆପଣ କେମିତି ଅଛନ୍ତି, ଲୋକମାନେ ଓଡ଼ିଆ ଲୋକ ଦେଖୁ ନା କେତେ ସୁନ୍ଦର କହିବେ, ଆଜ୍ଞା ଆପଣ କେମିତି ଅଛନ୍ତି, ଆଜ୍ଞା ଦେଲେ କହିଲେନି ଗୁଡା, ଆପଣ ଆପଣ କେମିତି ଅଛନ୍ତି, ଇଂଲିଶରେ କଣ କହିବେ, ହାଉ ଆର୍ ୟୁ, ନା ଆଉ କିଛି କହିପାରିବେ, ଅତି ବିଷୟରେ କହିବେ ସାର୍ ହାଉ ଆର୍ ୟୁ, ସାର୍ କିପରି ଆପଣ ଅଛନ୍ତି, ଏତିକି ନା କଣ ନାଇଁ, ଦେଖନ୍ତୁ ସେତିକି ସେ କହିବେ, ହାଉ ଆର୍ ୟୁ, ୟେସ୍ ୟେସ୍ ଆଇ ଆମ୍ ଫାଇନ୍, ସେ ବି କହିଦେବେ ଆଇ ଆମ୍ ଫାଇନ୍, ମୁଁ ଭଲ ଅଛି। ଦେଖ ସେ ଶବ୍ଦ ରାଜସ୍ଥିକ ଶବ୍ଦ ରହିଲା, ହାଉ ଆର୍ ୟୁ, ସେ କହିବେ ୟେସ୍ ଆଇ ଆମ୍ ଫାଇନ୍, ସେ ରାଜ ଶବ୍ଦର କେମିତି ଶକ୍ତି ରହିଛି, ଜଡ ଶବ୍ଦର ଯଦି ଶକ୍ତି ରହିଛି ନାମର କେମିତି ଶକ୍ତି ନାହିଁ। ଯେତେବେଳେ ଓଡ଼ିଆରେ ଆପଣ ଜଣଙ୍କୁ କହିବେ ଆଜ୍ଞା ଆପଣ କେମିତି ଅଛନ୍ତି, ଦେଖ ସେ ଶବ୍ଦଟା କେତେ ଶାନ୍ତି କହୁଛି, ବୁଝନ୍ତୁନି। ଆଉ ଧନୀ ଲୋକ ଡାକିବ, ଗିରେ କେମିତି ଅଛୁ ଗିରେ, ଏ ଯୋଉ ମହାଜନନ ବସିଥିବେ, କୁଆଡେ ଆଜିକାଲି ଦେଖା ନାହିଁ, କଣ କରୁଛୁ କି ଆଜି, ସେ ତାର କେମିତି ପତିଆର ଦେଖି, କୋତିଆର କୁହନ୍ତିନି, ପତିଆର ଦେଖି କଥା କହିବ, ସେ ଶବ୍ଦଟା କେମିତି କେମିତି ପ୍ରଭାବ ପକଉ ତୁମ ଅନ୍ତରରେ। ଗୋଟେ ସାତ୍ତ୍ୱିକ ଅଛି, ଗୋଟେ ରାଜସିକ ଅଛି, ଗୋଟେ ତାମସିକ ଅଛି, ଆଉ ଗୋଟେ ନିର୍ଗୁଣ ହେଲା ଏ ଭଗବାନଙ୍କର ନାମ, ସେଥିରେ ଶକ୍ତି ରହିଛି। ତୁମେ ଜପ କର, ତୁମେ ଜାଣିବ, ତୁମ ପୁଅର ନାଁ କାହ୍ନ ଦିଅ, ତୁମ ପୁଅ ନାଁ ଫୁଟବଲ କି କମ୍ପ୍ୟୁଟର ଦିଅ କି କଣ ପିଣ୍ଟୁ ଦିଅ, ଡାକ ତୁମେ ଦେଖିବ କେମିତି ଲାଗୁଛି, ଶବ୍ଦର ଶକ୍ତି ରହିଛି, ଭଗବତ ଶକ୍ତିଟା ସବୁ ଶବ୍ଦରେ ବି ରହିଛି। ଆମେ ଆମେ ସବୁ ଶକ୍ତି ସହିତ, ଆମ ଲାଇନଟାକୁ ଏମିତି କରାଯାଇଛି, କିନ୍ତୁ ସବୁବେଳେ ଶକ୍ତି ସହିତ ସମ୍ପର୍କ ରଖ, ଜଡ ବସ୍ତୁ ଗୁଡା ଭୁଲ, ଶକ୍ତିର ଅବସ୍ଥାନରୁ ବସ୍ତୁର ବାସ୍ତବତା ଅଛି, ଶକ୍ତିର ଅବସ୍ଥାନ ଅଛି ବୋଲି ବସ୍ତୁର ବାସ୍ତବତା ଅଛି ନା। ଶକ୍ତି ନଥାନ୍ତା କୋଉ ମଣିଷକୁ ତୁମେ ନଷ୍ଟ ହେଇଗଲା, ଗଛଟା ତା ଶକ୍ତିଟା ଭଗବତ ଶକ୍ତି ଅଛି ବୋଲି ସେ ଆଜି ଫଳ ଫଳ ଦଉଛି, ଆମେ ଗଛଟାକୁ ଦେଖୁଛେ ଶକ୍ତିଟାକୁ ଦେଖିପାରୁ, ଶବ୍ଦର ଅଛି ନା। ଆଜ୍ଞା କେମିତି ଅଛ, ସେଠି ସେ କଣ କହିବ, ହଁ ଯାହା ଭଲ ମନ୍ଦର ଅଛି, ସେ ଏମିତି କହିବ, ଯାହା ଠାକୁର ଜଣେ ଲୋକ କହୁଛି ନା, ଯାହା ଭଗବାନଙ୍କ ଦୟାରୁ, ସେତେବେଳେ ପ୍ରଭୁଙ୍କ ଦୟା କଥା କହିଦେଉଛି, କେମିତି ଲାଗୁଛି କଥା, ଭଗବାନ ଦୟାରୁ ଯାହା ଦିନ ଘଟୁଛି, ସୁଖ ଦୁଃଖ ଦିନ ଘଟୁଛି। ଗୋଟେ ସାଧାରଣ ଶବ୍ଦର ବି ଅନ୍ତର ଭିତରେ କିଛି ପ୍ରଭାବ ରହିଛି, ଶକ୍ତି ପ୍ରକାଶ କରୁଛି, ଶକ୍ତି ଅଛି ନା, ଶବ୍ଦର ଶକ୍ତି ରହିଛି, ଜଡ ଶବ୍ଦର ଯଦି ଶକ୍ତି ରହିଛି, ତାହେଲେ ଏକ ଶବ୍ଦ କୃଷ୍ଣଙ୍କର ନାମ, ତାର ଶକ୍ତି ରହିଛି, ତାର ଶକ୍ତି ରହିଛି। ସେ ଶକ୍ତିଟାକୁ ଉପଲବ୍ଧି କରିବାକୁ ହେଲେ ବାରବାର ବାରବାର ଆମେ ତାକୁ ଉଚ୍ଚାରଣ କରିବାକୁ ପଡିବ ବାରବାର, ଯେହେତୁ ଅନାଦି କାଳରୁ ଆମେ ଏସବୁ କରିନେ, ବର୍ତ୍ତମାନ ଏଇଟା କରିବା ପାଇଁ ସବୁବେଳେ ଜଡ ସହିତ ଆମର ବର୍ତ୍ତମାନ ପ୍ରୋବ୍ଲେମଟା ଆମର କଣ, ସବୁବେଳେ ଜଡ ସହିତ ଆମର ସମ୍ପର୍କଟା ରହିଦେଇକା ଆସିଛି। ସେଥିରେ କୌଣସି ଜିନିଷଟା ମାନେ ଆପଣଙ୍କର କଣ କି ଚିନ୍ମୟତା ଉପଲବ୍ଧି ହଉନି, କେତେବେଳେ କିଛି ହବନି, ଆଉ ସବୁ ସବୁ ଯାହା କରିବା ପ୍ରସାଦ ଖାଅ ଯାହା କର ସବୁଗୁଡା ଜଡ, ଅନାଦିକାଳ ଜଡ ସହିତ ସମ୍ପର୍କ ରହିକି ଆସିଛି ନା, ଆଉ ଶକ୍ତି ସହିତ କୋଉ ସମ୍ପର୍କ ରହିଛି କି, କିଛି ନା, ସବୁ ମାନସିକ ବିକାଶ ମାନସିକ ଚିନ୍ତାଟା ସବୁ ଇଏ ରହିଛି। ଦେଖ ଆମେ ଏଠି ମଟର ରହିଛି, ଯାହା ସୁଖ ଦୁଃଖରେ ଆମେ କୋଡ଼ିଏ ଡାଲି ଟିକେ ପାଉଛୁ କି ନାହିଁ, ଡାଲି ଟିକେ ପାଇଲ, ଭଡ଼ା ଟିକେ ସିଝିକି ଖାଇଲ, କଣ ତୁମେ ଖାଇଲ, ଯୋଉ ଗରିବ ଲୋକ ସବୁ ଅଛନ୍ତି ଦେଖୁଛ, ଯୋଉ ପାଖରେ ଗାଁ ଲୋକ ଅଛନ୍ତି, ସେ କଣ ଖାଉଥିବେ ତୁମେ କହିଲ, ବର୍ତ୍ତମାନ ପରିବା କେତେ, ପରିବା କେଜି କେତେ ଟଙ୍କା କହିଲେ, ସବୁ ପଚାଶ ଉପରେ, ପଚାଶ ଉପରେ। ଏଇ ସ୍ୱାମୀ ସ୍ତ୍ରୀ ମା ଦେଖୁଥାଏ, ସେ ତଳାରେ ପାଣି ବୋହୁଛନ୍ତି, ଯିଏ ତଳାରେ ପାଣି ବୋହୁଛନ୍ତି ସ୍ୱାମୀ ସ୍ତ୍ରୀ ମଟର ଆଣିଲେ କେତେ ଅଧିକ ପଇସା ପଡିବ, ଯିଏ ତଳାରେ ପାଣି ପିଉଛନ୍ତି ତାହେଲେ ସିଏ କଣ ପଚାଶ ଟଙ୍କା ପରିବା ଖାଉଥିବେ, ନା ଗୋଟେ ଆଳୁକୁ ଆଣିଲେ ପୋଡ଼ି ଦେଇକି ତାକୁ ଟିକେ ପିଆଜ, ପିଆଜ ରେଟ୍ ଦେଖିବେ ସବୁଠୁ କମ ଜିନିଷଟା କୋଉଟା ଅଛି, ଏ ବାଡ଼ି ଶାଗ, କଳମ ଶାଗ, ଦେଖ ସିଏ ଗୋଟେ ଲୋକ ତାଙ୍କ ଜୀବନଟାକୁ ସେ କେମିତି ମେଣ୍ଟେନ କରିଦେଉଛନ୍ତି, ତାପରେ ଆମକୁ ଭଗବାନ କେତେ ଭଲ ରଖିଛନ୍ତି, ଆମେ ସେଠି ଆଉ ଭଗବାନଙ୍କର ଉପଲବ୍ଧିଟା କେହି 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 ବି ବୁଝିପାରୁନି। ଏଇଠି ପ୍ରଭୁଙ୍କ ଶକ୍ତିରେ ଯାଉ, ମୁଁ ତ ଏତିକି ଚଳିଛି ଆଉ। ତୁମେ ଦେଖ ଗରିବ ଲୋକଟା କେମିତି ଚଳୁଛି, ସବୁଟା ଏଇ ଯୋଉ ଜିନିଷ ରହିଲା ନା ଆମର ଆମର ଧାରାରେ, ଆମ ଧାରା ନୁହେଁ, ସବୁ ଭଗବାନଙ୍କର ଇଚ୍ଛା ଏଇଟା। ତୁମେ ସବୁଆଡ଼େ ମୋତେ ଦର୍ଶନ କର, ମୋର ଶକ୍ତିକୁ ଦର୍ଶନ କର, ମୋର ଉପଲବ୍ଧିଟା ତୁମେ କର। ଭଗବତ ଉପଲବ୍ଧିଟା କେମିତି ଆସିବ, କେମିତି ଆସିବ, ତୁମ କର୍ମକୁ ବି କରିବାକୁ ପଡିବ ନା। ବଗିଚା କାମ କରିବ କି ଠାକୁର ପୂଜା କରିବ କି ରୋଷେଇ କରିବ, ସେଠି ବି ସବୁବେଳେ ଭଗବତ ଶକ୍ତି ତ ତୁମେ ଉପଲବ୍ଧି ନ କଲେ ତୁ ସବୁ ଜିନିଷଟା ଧୀରେ 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 ଜଡ ଆସିବ, ଚିନ୍ମୟତା କିଛି ଆସିବନି। ତୁ ରୋଷେଇ କରୁଛୁ, ଜଣେ ରୋଷେଇ ରୋଷେଇ କରୁଛି, ସେ ରୋଷେଇ କଥା ଚିନ୍ତା କରିବ, ସେ କଣ କରୁଛି ସବୁବେଳେ ମୁଁ ରୋଷେଇ କରି, ସେ ଶକ୍ତି କଥା ଚିନ୍ତା କର, ଭଗବାନ ଏଟାକୁ ଭୋଗ ଲାଗିବ, ଭଗବାନଙ୍କ ଲକ୍ଷ୍ମୀ ଯୋଉ କାର୍ଯ୍ୟ କରନ୍ତି ମୁଁ ସେଇଟା କରୁଛି, ତାହେଲେ ସେ ନିରାଶ ହବ କି ହବନି, ସେଭଳିଆ ସେ କରିବ। ଜୀବନଟା ହଉଛି ଏଇ କୃଷ୍ଣଙ୍କର ଶକ୍ତି ସହିତ, ଏଇ ଯୋଉ କୃପା ବୋଲି ଆମେ କୁହନ୍ତି, କୃଷ୍ଣଙ୍କ ଯୋଉ ଶକ୍ତି ଏ କୃପା, ଏହା ସହିତ ଜଣେ ଯୁକ୍ତ ହେଇଗଲେ ସେ ସବୁବେଳେ ଏନର୍ଜେଟିକ ହେଇକି ରହିବ। ଗୋଟେ ଇଂଲିଶ ୱାର୍ଡ ନା ଏନର୍ଜେଟିକ, କଣ ଏଟା କୁହାଯିବ ଓଡ଼ିଆରେ, ଶକ୍ତିଯୁକ୍ତ ହେଇକି ରହିବ, ନହେଲେ ଶକ୍ତିହୀନ ହେଇଯିବ। ଏନର୍ଜେଟିକ ତୁମେ ନ ରହିଲ, ତୁମେ ଏନର୍ଜି ସହିତ କନେକ୍ଟ ହେଇପାରୁନ, ତୁମେ କଣ ହବ। ଏ ବ୍ୟାଟେରୀଟା ଦେଖୁନା କି, ବ୍ୟାଟେରୀ କଣ ହଉଛି, ବ୍ୟାଟେରୀ ସେଲ୍ସ ଗୁଡା ରହିଛି, ତାକୁ କହୁନାହାନ୍ତି ସେଲ୍ସ, ତାର ସବୁ ରହିଛି ତାର ସରତ, ତାକୁ ତୁମେ ସେତେବେଳେ ଚାର୍ଜ କରୁଥିବ ସେ ଚାର୍ଜ ହବ, ଯେତେବେଳେ ଚାର୍ଜ ଡିସଚାର୍ଜ କରିବ ଡିସଚାର୍ଜ କରୁଥିବ, ଯଦି କିଛି ନ ଚାର୍ଜ ନ କଲ ପୁଣି ଛଅ ମାସ ପରେ ଖରାପ ହେଇଗଲା। ତ ଶକ୍ତିଟା ଧାରଣ କରିବାର ଜିନିଷଟା ପଳେଇବା, ପୁଣି ଦେଖିଲ ବସ୍ତୁଟା ରହିବ ଆମର ସେୟା ନା। ବାରମ୍ବାର ବାରମ୍ବାର ସ୍ପିରିଚୁଆଲ ଟଚ୍ ରଖି ରଖି ବ୍ୟାଟେରୀ, ଯେମିତି ବ୍ୟାଟେରୀ ଆମେ ଗୋଟେ ବ୍ୟାଟେରୀ ଆଉ କଣ, ବ୍ୟାଟେରୀ ଭଳିଆ ଆଉ କଣ, ଆମର ଚାର୍ଜ ଧରିବାର ଶକ୍ତିଟା ରହିଛି, ଚାର୍ଜ କରି ଫୋନ୍ ରଖିବାକୁ ପଡିବ, ଏନର୍ଜେଟିକ ହେଇକି ରହିବାକୁ ପଡିବ, ସବୁବେଳେ ଉତ୍ସାହ ପୂର୍ଣ୍ଣ, ସବୁବେଳେ ଭଗବାନଙ୍କର ସେବା, ଭଗବତ ଶକ୍ତି, ଭଗବାନଙ୍କ ଉପଲବ୍ଧି ସବୁ କରିବାକୁ ପଡିବ। ଏହାକୁ ଉପଲବ୍ଧି କରିବାକୁ ହେଲେ ଆମକୁ ଯେତେ ଜଡ ଜିନିଷ ଗୁଡାକ ଛାଡ଼ିବାକୁ ପଡିବ, କାହିଁକି ସାଧୁମାନଙ୍କୁ ଭକ୍ତମାନଙ୍କୁ ମନା କରି ତୁମେ ଅତ୍ୟନ୍ତ ଆସକ୍ତି ହବନି, ପିତା ମାତା ଘର ସ୍ତ୍ରୀ ଛୁଆ ପିଲା ସାଙ୍ଗରେ ବେଶୀ ସମ୍ପର୍କ ରଖିବନି। ଏଇଟା ଯଦି ପ୍ରଶ୍ନ କରାଯାଏ ଜଣେ ଜଣେ ବାସ୍ତବ ଦୃଷ୍ଟିରୁ ଡିଷ୍ଟର୍ବ ହେଇଯିବ, ମୁଁ ବାହା ହେଇଛି ମୋ ସ୍ତ୍ରୀ ସହିତ ମୁଁ ଆସକ୍ତି ବେଶୀ ରଖିବିନି, ପିଲା ଛୁଆଙ୍କୁ ବେଶୀ ଭଲ ପାଇବିନି। ପିଲା ଛୁଆଙ୍କୁ ଭଲ ପାଇବାଟା ଦୋଷ ନୁହେଁ, ପ୍ରହ୍ଲାଦ ମହାରାଜ ବଳି ମହାରାଜଙ୍କୁ ଭଲ ପାଉଥିଲେ କି ନାହିଁ, ନାତି ହିସାବରେ ନୁହେଁ, ଆମର ଅଡ଼ୁଆ ହଉଛି ଏଇଟା। ଆମେ ଯେତେବେଳେ ସ୍ତ୍ରୀକୁ ଭଲ ପାଉଛେ, କେଉଁ ସାର ଭଲ ପାଉଛେ, ମୋ ସ୍ତ୍ରୀ, ସେଇଟା ଅଡ଼ୁଆ, ସିଏ ଯେ ଭଗବାନଙ୍କର ସେ ଦୃଷ୍ଟିରୁ ଭଲ ପାଉ। ଆଜି ଯେତେ ପ୍ରକାର ଅସୁବିଧା ରହୁଛି କଣ, ସବୁ ସବୁ ବସ୍ତୁ ଦର୍ଶନରେ ଜଣେ ଜଣେ କୁହନ୍ତି କେମିତି ପିଲା ଛୁଆ ଭଲ ପାଉନି, ଏତେ ବୈରାଗ୍ୟ କଥା କେମିତି କଣ କେମିତି ଚଳି ହବ, ତୁମକୁ ମନା କରାଯାଉନି, ତୁମେ ମଠକୁ ମଠକୁ ଆଇଲେ ବି କାହାକୁ ଭଲ ପାଇବ, ନହେଲେ ବଞ୍ଚିପାରିବନି, ମଣି ଜୀବ ଜୀବ ତ କାହାକୁ ଭଲ ପାଇବ ନା। ଘର ହେଲା ବେଳକୁ ସ୍ତ୍ରୀକି କହୁନ ମାତାଜୀ କେମିତି ଭଲ ଅଛ, ତୁ ଘର ଛାଡ଼ିଦେଇ ପଳାଇଲେ ବି ମାତାଜୀ ଭଲ ଅଛ, କାହାକୁ ଭଲ ସମ୍ବାଦ ପଚାରିବ, କାହା ସହିତ ସମ୍ପର୍କ ତୁମେ ରଖିବ କି, ଯେତେବେଳେ ବସ୍ତୁବାଦୀ ହେଇଯାଉଛ, ବସ୍ତୁ ଦର୍ଶନ କରୁଛ, ସେଇଟା ଶକ୍ତି ଦର୍ଶନଟା କରିପାର, ସେଇଟା ତୁମର ଆଟାଚମେଣ୍ଟଟା ବଢେଇ ଦେଉଛି। ଆମକୁ ଏଇ ଯୋଉ ଭକ୍ତି ରାସ୍ତା ବଣା ହେଇଛି, ଆମକୁ ସବୁ ସ୍ପିରିଚୁଆଲ ଟଚର ରଖା, ତ ଶକ୍ତିଟାକୁ ଦର୍ଶନ କର, ସବୁବେଳେ ଶକ୍ତି ଟଚର ରୁହ, ନାମ ଶକ୍ତି କଥା, ଭଗବାନଙ୍କ କଥା ଶୁଣ, ନାମ କର, ଭଗବାନଙ୍କ ପ୍ରସାଦ ସେବନ କର, ଭଗବାନଙ୍କୁ ଦର୍ଶନ କର, ତୁଳସୀ ସେବା କର, ଭଗବାନଙ୍କର ସେବା କର, ତାଦ୍ୱାରା ତୁମେ ଶକ୍ତି ଏନର୍ଜେଟିକ ହେଇକି ରହିବ। ଏଇଟା କଣ ବ୍ୟାଟେରୀଟା ଚାର୍ଜ ହେଲା ବେଳେ, ବ୍ୟାଟେରୀ ଚାର୍ଜ ନ ହବ ସେ କଣ ଚାର୍ଜ ଛାଡ଼ିଦେବ, ହବ ଚାର୍ଜ ଡିସଚାର୍ଜ, ଚାର୍ଜ ଡିସଚାର୍ଜ ତୁମେ ନ କରିବ ସେ କଣ ହବ, ସେଲ୍ସ ଗୁଡା ନଷ୍ଟ ହେଇଯିବ। ସେଟା ତ ଅନାଦି କାଳରୁ ଯେମିତି ବ୍ୟାଟେରୀଟା ବହୁତ ପୁରୁଣା ବ୍ୟାଟେରୀ ପକେଇ ରଖିଦେ ଚାର୍ଜ କରୁନୁ, ତାପରେ କଣ ହବ, ଚାର୍ଜର ତୁମେ ବସୁ ନା 10 ଘଣ୍ଟା 20 ଘଣ୍ଟା ସେ ଖାଲି ରେଟ୍ ଦେଖାଉଥିବ, ଶହେଲା ଆଉ ଚାର୍ଜ ତ ହବନି, ବର୍ତ୍ତମାନ ସେଇଆ ହେଇଛି ନା ଆଉ କଣ। ଏ ଯେତେ ତାକୁ ମାଟିକୁ ମାଟ କୋଡ଼ିଆରେ ନାଇଁ ଯେ, ମୁଁ ଯେତେ ମାଟୁଛୁ ମାଟେ ମୁଁ ସେଇ ଦରପୋଡ଼ା କାଠ, ମୋ ଦରପୋଡ଼ା କାଠ ମୋତେ ମାଟିଲେ କଣ ହବ, ତୁ ଯେତେ ତାକୁ କିଏ କରିଛି କିଛି ତାଙ୍କ ଚେଞ୍ଜ ହବନି, ତା ବ୍ୟାଟେରୀ ପ୍ରଡକ୍ଟ ବହୁତ ଦିନରୁ ଚାର୍ଜ ହେଇନି ଆଉ, ଗଲା ପୁରା ତ ଗଲା ଚାର୍ଜ ହେଇନି, ବହୁତ ଦିନରୁ ଚାର୍ଜ ହେଇନି ମାନେ ଗଲା ଚାର୍ଜ ନବନି ଆଉ, ତୁ କରେଣ୍ଟରେ ବସେଇ ଦିଅ, ଦେଖାଉ ତୁ ଏଇ ଚାର୍ଜ ହଉଛି କିଛି ହବନି, 20 ଘଣ୍ଟା ପରେ ଦେଖିବ ସେ ତାର ନଷ୍ଟ ହେଇଗଲା ସେଲ୍ସ ଗୁଡା, ଆମର ସେ ହେଇଯିବ ନା ଆଉ, ସେଟା ତ ହେଇଯାଇଛି ନା ବର୍ତ୍ତମାନ, ସେଥିପାଇଁ ଚାର୍ଜ ଆଉ ଧରୁନି। ସବୁ ଜିନିଷଟା ଜଡ ଭଳିଆ ଲାଗୁଛି, ମହାପ୍ରସାଦ ହଉ, ନାମ ହଉ, ଭଲ ମନ୍ଦ ହଉ, ଟିକେ ତଳେ ଟିକେ କଣ କେମିତି ସତ୍ୟ ଗୁଣରେ ଥିଲେ ଟିକେ ଉପଲବ୍ଧି ଆସୁଛି, ସତ୍ୟ ଗୁଣ ଚାଲିଗଲେ ପୁଣି ପୁରୁଷ ଜିନିଷ ଚାଲିଗଲା। ସେଥିପାଇଁ ଆମକୁ ଏଇ ଯୋଉ ଗୋପୀମାନଙ୍କ କଥାରେ ପଡିଛି, ଭଗବାନ କାହିଁକି ଚାହୁଁଥିଲେ ଗୋପୀମାନଙ୍କୁ ବସ୍ତ୍ର ଦେବା ପାଇଁ, ନିଜ ବସ୍ତ୍ରକୁ ଧରି ଭଗବାନ କାହିଁକି ନିଜେ ଦେବା ପାଇଁ ଚାହୁଁଥିଲେ? ଭଗବାନ ଚାହୁଁଥିଲେ ସେମାନେ ଚାହୁଁଛନ୍ତି ପୂର୍ଣ୍ଣ ଭାବରେ କୃଷ୍ଣ ଯତ୍ନଶୀଳ ହେବା ପାଇଁ, ପୂର୍ଣ୍ଣ ମତେ ପତି ରୂପରେ ପାଇବା ପାଇଁ, ମୋ କୃପାଟା ସେ ପ୍ରାପ୍ତ ହୁଅନ୍ତୁ, କୃଷ୍ଣ ଆକୃଷ୍ଟ ଚିତ୍ତ ହେଇଗଲେ, ଉଭୟ ପାଦ ବି ଚାଲିଲେ, ସେମାନେ ଚାହୁଁଥିଲେ କଣ? ଆପଣ ଚାହୁଁଛନ୍ତି ଆପଣ ଆମେ ଯେ ଫେରିଯିବୁ ଘରକୁ, ଗୋପୀମାନେ କହୁଛନ୍ତି ବିଶ୍ୱନାଥ ଯେଉଁଠାକୁ କହୁଛନ୍ତି, ଆମେ ତ ଘରକୁ ଫେରିଯିବୁ, ଆପଣଙ୍କ ମୁଖରୁ କିଛି ଶୁଣିକି ଆମେ ଯିବୁ, ଏ ପତି ରୂପରେ ଆମେ ତ ଆପଣ ପାଇବା ପାଇଁ ଆସିଥିଲୁ, ଭାବଟାକୁ ତ ଆମେ ପ୍ରକାଶ କରିପାରୁନୁ, ଯେହେତୁ ଆପଣ ଜାଣିଛନ୍ତି ସଂକଳ୍ପ ବିଦିତ ସାଧ୍ୟ ଭବତି ନାମ ଦର୍ଶନ ମୟାନୁମୋଦିତ ସୋସମ ସତ୍ୟା ଭବି ତୁମାର ରହତି। ହେ ସାଧ୍ୱୀଗଣ, ତୁମେମାନେ ଯେଉଁ ମୋର ଅର୍ଚ୍ଚନ ରୂପ ସଂକଳ୍ପ କରିଛ ତାହା ଲଜ୍ଜାବଶତଃ ପ୍ରକାଶ ନ କରିଲେ ମଧ୍ୟ ମୁଁ ଜାଣିପାରିଛି ଏ ସଂକଳ୍ପ ମୋର ଅନୁମୋଦିତ, ଅତେ ଏହା ସତ୍ୟ ହେବ। ଭଗବାନ ଗୋପୀମାନଙ୍କୁ କହୁଛନ୍ତି, ତୁମ ଯେଉଁ ସଂକଳ୍ପ ଆସିଛି ମୁଁ କୃଷ୍ଣଙ୍କୁ, ଆମେ କୃଷ୍ଣଙ୍କୁ ପତି ରୂପରେ ପାଇବୁ, ଏ ସଂକଳ୍ପଟା ମୋର ଅନୁମୋଦନ ହେଇଛି। ତୁମେ ଭାବନି ତୁମେ କାତାୟନୀ ବ୍ରତ କରିକି ପାଇଛ, ନାଇଁ, କୃଷ୍ଣଙ୍କୁ ଯେ ପାଇବାର ରାସ୍ତାଟା କୃଷ୍ଣ ନିଜେ ଦିଅନ୍ତି। ଜୀବ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କରେ, ପ୍ରଭୁ ମୁଁ ବହୁତ ଦୁଃଖୀ, ବହୁ ଜନ୍ମ ଦୁଃଖରେ ରହିଲେଣି, ଭଗବାନ ପ୍ରାର୍ଥନା କରିବ, ଭଗବାନ ତା ପାଖକୁ ସାଧୁଗୁରୁ ପଠେଇବେ, ସେ ତାଙ୍କର କଥା କହିକି, ତାଙ୍କ ଲୋକ ସେ ତାଙ୍କ କଥା ଜାଣିଛି, ତାଙ୍କ କଥା କହିକି ଏ ଜୀବଟାକୁ ସାହାଯ୍ୟ କରିବ। ଆଉ ଇଏ ତ ଏମାନେ ତ ପୁରା ଭଗବାନଙ୍କର ନିତ୍ୟ ପାର୍ଷଦ, ଭଗବାନ ତାଙ୍କୁ ଶିଖଉଛନ୍ତି, ସଂକଳ୍ପ ବିଦିତେ ମୟା, ତୁମେ ଯେଉଁ ସଂକଳ୍ପ କରିଛ ମତେ ପତି ରୂପରେ ପାଇଁ ମୁଁ ଜାଣିଛି, ମତେ କହିବା କିଛି ଆବଶ୍ୟକ ନାହିଁ। ଦୋଷଟା ଆମେ କେବଳ ସବୁବେଳେ ଗୋଟେ କଣ କୁହନ୍ତିନି, ପଣସ ଖାଇବା ଅଠା ଭଳିଆ, ପଣସ ନିଜେ ଖାଇବା ଅଠା ଭଳିଆ ପର ମୁଣ୍ଡରେ, ଆମର ସେ ଅଭ୍ୟାସଟା ରହିଛି, ଆମେ ସବୁ କରିବା ଅଠା ମୁଣ୍ଡିଆ ଅଠା ଭଗବାନଙ୍କ ପାଇଁ, ଭଗବାନ ତ ପ୍ରଭୁ ତ ମତେ ଚାହିଁଲେନି, ଟିକେ କୃପା କଲେନି, ଖାଇବୁ ପଣସ ଖାଇଲା କିଏ, ପଣସ ଛଡେଇ ଖାଇଲୁ, ଖାଇ ପୁଇ ସାରିକି ଅଠା ହାତ ହାତ ହେଲା ଠାକୁରଙ୍କ ମୁଣ୍ଡରେ ବୋଳିଲେ, ଇଏ ସଂସାର ନୀତି, ଏଇଟା ତ ସବୁବେଳେ ଚାଲିଛି ଆଉ କଣ, ପ୍ରଭୁ ତ ଏମିତି ଦୟା କଲେନି, କଣ କରିବା, ଏମିତି ହେଲା ସେମିତି ହେଲା, ନାଇଁ ନାଇଁ ତୁମର ମନର ସଂକଳ୍ପଟାକୁ ଭଗବାନ ଜାଣୁଛନ୍ତି, ଠକଉଛ କାହାକୁ, ତୁମେ କଣ ଚାହୁଁଛ, ମୁଁ କଣ ଚାହୁଁଛି ଭଗବାନ ଜାଣିଛନ୍ତି, ତୁମେ କଣ ଚାହୁଁଛ ଭଗବାନ ଜାଣିଛନ୍ତି, ମୋ ସଂକଳ୍ପ ବିଷୟରେ ମତେ ଫଳ ମିଳିବ। ଭଗବାନ ଯଦି ଜୀବକୁ ଠକଉଥାନ୍ତି ତାହେଲେ ସେ ଠକ ହେଇଥାନ୍ତି, ଭଗବାନ କେମିତି ହେଲେ? ଆଉ ବିଶେଷ କରି ଭକ୍ତ, ଭକ୍ତ କାହାକୁ ସେଥିପାଇଁ ଦୋଷ ଦିଏନି, ମଠ ଏମିତି ଖରାପ, ସେ ପ୍ରେଜେଣ୍ଟ ଖରାପ, ସେ ଏଇଟା ଖରାପ, ସେଇଟା ଖରାପ, ଏଇଟା ତୁମେ ଯଦି ଭଲ ହବ, ତୁମ ସଂକଳ୍ପଟାକୁ ଭଗବାନ ଜାଣିବେ, ତୁମ ସଂକଳ୍ପ ବିଷୟରେ ଭଗବାନ ସଙ୍ଗ ଦେବେ, ତୁମ ସଂକଳ୍ପ ବିଷୟରେ ସ୍ଥାନ ଦେବେ, ତୁମ ସଂକଳ୍ପ ବିଷୟରେ ତୁମକୁ ସବୁ ଆଣିଦେବେ। ଯିବାଟା ବଜାର ଗୋଟେ ଭଲ ସଂକଳ୍ପ ଅଛି ନା, ତା ଭାବନାଟା ଭଲ ରହିଛି, ତ କାହିଁ ଦେବେନି, ଦୋଷ ନିଜର, ତାହେଲେ ସେଇଟାକୁ କେମିତି ମାର୍ଜନ କରିବା, ମୁଁ ମୋର ସଂକଳ୍ପଟା ଭଲ ହବାର ଅଛି, ମୋର ଶୁଦ୍ଧ ସଂକଳ୍ପ ହବାର ଅଛି, ମୋ ଶକ୍ତି ଦର୍ଶନ କରିବି, ବସ୍ତୁ ଦର୍ଶନ କରିବି, ମୋର ସଂକଳ୍ପଟା ମୁଁ କୃଷ୍ଣଙ୍କୁ କେମିତି ପାଇବି ଜୀବନରେ, ଆଉ କିଛି ମୋର ଲକ୍ଷ୍ୟ ନାହିଁ, ମୁଁ ଜଣେ ସାଧୁଙ୍କୁ ପ୍ରସନ୍ନ କରିବି, ସାଧୁ ଆଚାର୍ଯ୍ୟମାନଙ୍କୁ ପ୍ରସନ୍ନ କରିବି, ଆଚାର୍ଯ୍ୟମାନଙ୍କ ଚରଣରେ ବିକ୍ରି ହେଇଯିବି, କୃଷ୍ଣଙ୍କୁ ମୁଁ ପାଇବି, ବାସ୍ ମୋର ଏଇଟା ସଂକଳ୍ପ, ଆଉ ଜୀବନରେ କିଛି କରିବାର ନାହିଁ, ଜୀବନରେ ମୁଁ ଫେଲ୍ ହେଇପାରେ ବା ପାସ୍ ହେଇପାରେ, କିନ୍ତୁ ପରୀକ୍ଷାଟା ଦେବି ନା ନାହିଁ, ପାଠ ପଢ଼ିବାକୁ ଯିବି କି ନାହିଁ, ଯଦି ଫେଲ୍ ହବା କଥା ପ୍ରଥମରୁ ପିଲାଟା ଚିନ୍ତା କରିବ ସେ କେବେ ସ୍କୁଲକୁ ଯିବନି, ଯିବ କି, ଆଗେ ତୁମେ ପଢ, ପରୀକ୍ଷା ଦିଅ, ତାପରେ ପାସ୍ ହେବ ଫେଲ୍ ହବ, ପଢିବାକୁ ପଡିବ, ପରୀକ୍ଷା ଦେବାକୁ ପଡିବ, ତୁ ସଂକଳ୍ପ, ସେଟା ଭଗବାନ କହୁଛ ନା, ସଂକଳ୍ପ ବିଦିତମୟ, ମୁଁ ଜାଣିଛି ତୁମ ସଂକଳ୍ପ କଣ, ତୁମେ ମୋତେ ପତି ରୂପରେ ପାଇବା ପାଇଁ ଚାହୁଁଛ ନା, ମୁଁ ସେ ବ୍ୟବସ୍ଥା କରିଥିଲି, ଆମେ ଯାହା ଚାହୁଁଛେ ଭଗବାନ ସେୟା ଦେଉଛ, ଯାହା ଚାହୁଁଛେ, ଦୋଷ ଖାଲି ମିଛର ସଂସାରକୁ କହୁଛି ମୋର ଏମିତି ହେଇଗଲା ସେମିତି ହେଇଗଲା, ଏଟା ଆମେ ଯଦି ଭଲ ହେଇଥିବ ତାହେଲେ ଭଗବାନ ଆମକୁ କାହିଁ ଖରାପ ଜିନିଷ ଦେବେ, ଆମର ସଂକଳ୍ପ ଠିକ ନାହିଁ, ଧ୍ରୁବ ମହାରାଜ ଯେମିତି ଗଲେ ଭଗବାନ ଦେଖିଦେଲେ ଭଗବାନଙ୍କୁ, ଏତେ ସୁନ୍ଦର ରୂପ କଲେ ଆମ ସଂସାରକୁ ଫେରିବିନି, ମୋ ରାଜା ହେବିନି, ଭଗବାନ କହିଲା ତୋ ସଂକଳ୍ପଟାକୁ ମୁଁ ଜାଣିଦେଇଛି, ବର୍ତ୍ତମାନ ମୋତେ ଦର୍ଶନ କରି କଣ ଚାହୁଁଛୁ, ମୋ ରାଜା ହେବିନି, କିନ୍ତୁ ସଂକଳ୍ପ କରିକି ଆସିଥିବ ରାଜା ହେବ ବୋଲି ମୁଁ ସେତେବେଳେ ଗ୍ରହଣ କରିନେଇଛି, ତ ରାଜା ହେବାକୁ ପଡିବ, ଯା ତୋତେ ଆଉ ସଂସାର ବାଧା ବାଧିବନି, ଯା ରାଜା। ସେ ଭକ୍ତ ଯାହା ଯାହା ସଂକଳ୍ପ କରୁଛି ତାକୁ ଭଗବାନ ତୁମ ଭଜନଟା ଯାଉଛି ସେ ସଂକଳ୍ପ ପୂରଣ ହେବା ପାଇଁ, ବୁଝିଗଲ ନାହିଁ ବାବୁ, ମୋର ଗୋଟେ ଭଲ ଗାଡି ଦରକାର, ସଂକଳ୍ପ କରିଛ, ଦେଖ ଗାଡି ମିଳିଗଲା, ଯେତେ ଦିନ ଭଜନ କଲାବେଳେ ଯୋଉ ସଂକଳ୍ପ ଆଇଲା ହରେ କୃଷ୍ଣ କୃଷ୍ଣ ପ୍ରଭୁ ଭଲ ଗାଡ଼ିଟେ ହେଲା, ଭଲ ହୁଅନ୍ତା ମନ୍ଦିରକୁ ଆସି, ଯେତିକି ଦିନ ଯୋଉ 10-15 ଦିନ ମାସେ 2 ମାସ ଭଜନ କଲ, ସେ ଭଜନ ପଳେଇଲା ପଳେଇଲା ଗାଡ଼ିରେ ଆଉ କଣ। ତାପରେ କେତେ ଦିନ ଯେ କହିବେ ପ୍ରଭୁ ଗୋଟେ ବ୍ଲଡ୍ ଫ୍ଲଡ୍ ମିଳୁ, ତାର ପୁଣି ଭଗବାନ ଗୋଟେ ବ୍ଲଡ୍ କୋଡ଼ ଯୋଗାଡ଼ କରିଦେବେ, ପୁଣି ସେ ସଂକଳ୍ପଟା ଗଲା। ତୁମର କଥା ନା, ସମସ୍ତଙ୍କର ଏହା ହଉଛି ନା ଆଉ କଣ। ଏଟା ଖୋଲି କେହି କହୁନାହାନ୍ତି, ମୁଁ କହିଦେଉଛି ବୋଲି ଲୋକ ଖରାପ ଭାବି, ଏଟା ସତ୍ୟ, ଏତେ ଖୋଲି କେହି କହିବେନି, କହିଲେ ତୁମେ ଖରାପ ଭାବିବେ ଲୋକ କହିବେ ସବୁ କଥା ଗୁଡା କଣ ଏମିତି କହୁଛନ୍ତି। ଲୋକମାନେ କିଏ ଚାହାନ୍ତି, ସମସ୍ତେ ଚାହାନ୍ତି ଫ୍ଲାଏର ୱାର୍ଡ, ଆମକୁ ବେଶୀ କଥା କିଛି କୁହନି, ଆମକୁ ସବୁବେଳେ ଉତ୍ସାହ ଦିଅ। ଠକାମି, ଏଟା ସବୁ ଠକାମି କାମ, ତୁମର ଦୋଷଟା କୋଉଠି ତୁମେ ଜାଣିପାରୁନ। ଡକ୍ଟର ମେଡିସିନ ଦେଇ କେବେ କହିବେନି ମେଡିସିନ ତୁ ଖା, ତୁ ଯାହା ଖାଉଛୁ ଖା, ଏଟା ଡକ୍ଟର ନୁହେଁ। ଆମ ସଂକଳ୍ପ ଶାସ୍ତ୍ର ଆମକୁ ଆମର ଅନ୍ତକରଣଟା ଖୋଲି ଦଉଛି, ଆଉ ଦୋଷଟା ଆମେ ଆମେ ଯାହା ଯାହା ସଂକଳ୍ପ କରୁଛେ ତାହା ଆମକୁ ମିଳୁଛି। ସଂକଳ୍ପଟାକୁ ତୁମେ ବନ୍ଦ କରିପାରିବ ନାହିଁ, କାରଣ ମନ ହଉଛି ସଂକଳ୍ପ ଆଉ ବିକଳ୍ପ ଦୁଇଟା କାମ କରିବ, ଗୋଟେ ଜିନିଷ ରଖିବ, ଗୋଟେ ଜିନିଷକୁ ଛାଡ଼ିବ। ତେଣୁ ସେଇଟାକୁ ଶକ୍ତି ଦର୍ଶନ କଲେ ଦୁଇଟା ଜିନିଷ କରିବାକୁ ପଡିବ, କଣ କରିବାକୁ ପଡିବ, ବିକଳ୍ପ ଜିନିଷକୁ ପୁରେଇବନି, ବିକଳ୍ପ କଲେ ଗୋଟିଏ ଜିନିଷ ଛାଡ଼ିବ, କଣ ବିଷୟର ଆଶା, ବିଷୟ ଜିନିଷ ପୁରେଇ ଦବନି ବାହାର କରିବ। ସଂକଳ୍ପ କଣ କରିବ, କେମିତି ଭଗବାନଙ୍କୁ ସୁଖୀ କରିବ, କେମିତି ଭଗବତ ପ୍ରାପ୍ତି ହବ, ଆଉ ଛଡ଼ା ମୋର ଆଉ କିଛି କାମ ନାହିଁ। ଆଉ ତା ଭିତରେ ଏଇ ଯୋଉ ସଂସାର ଆମେ ଚାଲୁଛେ, ଯେମିତି ମଠ କରିବୁ, କିଏ ମଠ କଲା, କିଏ ଗୃହସ୍ଥ ହେଲା, କିଏ ପିଲା ଛୁଆ ପୋଷ, ତାର ଲକ୍ଷ୍ୟଟା କଣ, ସଂକଳ୍ପଟା କଣ। ଆମେ କର୍ମକାଣ୍ଡ ନୁହେଁ ଯେ ଆମେ ମୁଁ ଦୀକ୍ଷା ନେଲେ ଜବ ଅପ କଲେ ମୋ ପିଲା ଛୁଆ ଭଲରେ, ଆଉ ଏ ସଂକଳ୍ପ ନୁହେଁ, ଆମେ ଏ ସଂକଳ୍ପରେ ଭଜନ କରୁନେ। ଆମର ସଂକଳ୍ପ କଣ ହେଲା, ମୁଁ କେମିତି ଭଗବାନଙ୍କୁ ପ୍ରାପ୍ତ ହେବି, ଏ ଜୀବନର ଯେତେ ଦୁଃଖ ଭୋଗିଲି ଅନାଦି କାଳରୁ ଏଟାକୁ ଶେଷ କରିବି ଏ ଜନ୍ମରେ। ସଂକଳ୍ପଟାକୁ ଶୁଦ୍ଧ କର ଆଗେ, ଭାବନାଟାକୁ ଶୁଦ୍ଧ କର, ପିଓର ଡିଜାୟାର ଯାହା କୁହାଯାଏ, ତୁମର ଭାବନାଟା ତ ଶୁଦ୍ଧ ହେଇଯିବ। କୃଷ୍ଣ ମୁଁ ଅଯୋଗ୍ୟ, ମୋ ଦ୍ଵାରା କିଛି ହବନି, ମୁଁ ବହୁତ ଖରାପ ଲୋକ, କିନ୍ତୁ ଯାହା ବି ହେଲେ ମୁଁ ଆପଣଙ୍କ ସେବା କରିବି, ମତେ ସେଇଟା ଆପଣ କରିବେ ଯେମିତି ହେଲା। ଆଉ ଦେଖିନାହାନ୍ତି ଆପଣ ଗରିବ ଲୋକ ପାଖରେ, ଏ ଗରିବ ଲୋକଟାକ ଏ ବଡ ଧନୀ ଲୋକ ପାଖରେ କହି, ନା ନା ତୁ ଠକଉଛୁ, ତା କାମ ଦିଆ ହବନି, ତୁ ପଳା, ସେ କଣ କହିବ, କୁଆଡେ ଯିବି ଆଜ୍ଞା, ଯେଉଁ ଯାହାଟା ଲୋକ ଦିଅନ୍ତୁ, ଝାଡୁ ଟିକେ ମାରିବି ନା ଯାହା କରିବ ଯିବି କୁଆଡେ। ସେ କହିବେ କଣ, ତୋରା ଯୋଉ କାମ ଦେଉ ତୁ କରୁନୁ, କେମିତି କଣ ତତେ ମୁଁ ପଇସା ପତ୍ର ଦେବି, କଣ ଆଜ୍ଞା ଗୋଟି ଘଣ୍ଟା ଖାଇବାକୁ ଦିଅନ୍ତୁ ନା, ଲାଗେ ଆମେ ଝାଡ଼ୁ ଫାଡ଼ୁ ମାରିବି, ହଉ ଯା 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 ସେ ତୁ ସେ କାମ କରିଦେ, ଆଉ ଏତେ ପଇସା ତ ଦିଆ ହବନି, ତୁ ଦିଗୁଳି ଖାଇବୁ 10 ଟଙ୍କା ନବୁ। ଗରିବ ଲୋକ ଦେଖୁ ନା, ଧନୀ ଲୋକ ଆଗରୁ ଏମିତି ଧ୍ୱଂସ ରଖୁଥିଲେ ନା, ଯିବ କୁଆଡେ, ଭକ୍ତକୁ ସେଇଭଳି ଭାବନାରେ ସଂକଳ୍ପଟା ତାର ସେମିତି ହବ। ଭଗବାନ ପାଇବାଟା ଗୋଟେ ବଡ ଆଶା ବଡ ଯୋଗ୍ୟତା ଦରକାର, କିନ୍ତୁ ମୋର ସଂକଳ୍ପଟା ମୋର ଇଚ୍ଛା ଅଛି, ଆପଣ ମତେ ଟିକେ ସାହାଯ୍ୟ କର। ଆଉ ଏଇଟା ଯଦି ନ କରିବା, ଆମେ ତ ଭଗବାନ ଜାଣିପାରୁଛନ୍ତି ଆମେ ଆମେ ଯେଉଁ ଜିନିଷ ଯେତେବେଳେ ପ୍ରତିଦିନ ଆମେ 16 ମାଳା ଜପ କରୁଛେ, ପ୍ରତିଦିନ 1600 ସଂକଳ୍ପ, ଆଉ ଯେତିକି 16 ମାଳା ତୁମେ କଲ, ତୁମ ସୃଷ୍ଟି ଗୁଡା ସବୁ ଗଲା ସଂକଳ୍ପରେ, ପଳେଇଗଲା ଫଳ, ଆଉ କଣ ତୁମେ ଏହା ଚାହୁଁଛ, ତା ଚାହୁଁଛ, ତା ଚାହୁଁଛ, ଭଜନ ଫଳ ସେଥିରେ ଯାଉଛି। ଆଉ ଭଜନ ଫଳଟା ଷ୍ଟକ୍ କେତେବେଳେ ହେଇକି ରହିବ, ଭଜନ ଯୋଉ ଫଳ ଗୁଡିକ କେତେବେଳେ ସଞ୍ଚିତ ହେଇକି ରହିବ, ଯେତେବେଳେ ତୁମର ଅଲଗା କିଛି କାମନା ବସନା ନାହିଁ କୃଷ୍ଣଙ୍କୁ ପାଇବା ପାଇଁ, ସେଇଟା ଦିନକୁ ଦିନ ସଞ୍ଚିତ ହେଲେ ତୁମର ଲାଳସାଟା ବଢିବ। ଭୌତିକ ଲାଳସା ଗୁଡାକ ସବୁ ଖାଇଦେଉଛି ନା, ସେଟାକୁ ଷ୍ଟପ୍ କରିବାକୁ ପଡିବ, ସେ ସାଧୁ ସଙ୍ଗଟା ସେଠି କରୁଛି, ସେଥିପାଇଁ ଅଶୁଦ୍ଧ ଭାବନା ଗୁଡା ମନ ଭିତରେ ଆସୁଛି ବୋଲି ଏତେ ପ୍ରକାର ଝଞ୍ଜଳଟା ଚାଲିଛି। ଶୁଦ୍ଧ ଭାବନା ହିଁ କୃଷ୍ଣଙ୍କ ତ ସମର୍ପିତ ହେଇଯିବ, ଆଉ କଣ ଚିନ୍ତା କରିବା, ଭଗବାନ ତମେ ତୁମେ ଡିଷ୍ଟର୍ବ ହୁଅନି, ମୁଁ ଜାଣିଛି ତୁମର ସଂକଳ୍ପ କଣ, ମତେ ସବୁ ଜଣା। ତ ଯଦି କହିପାରୁନ ଲଜ୍ଜାବଶତ ମତେ ପତି ରୂପରେ ତୁମେ ପାଇବା ପାଇଁ ଚାହୁଁଛ, ମୁଁ ଜାଣିସାରିଛି, ଭଗବାନ ସବୁ ଜାଣିଛ, ସମସ୍ତଙ୍କ ହୃଦୟରେ ଦିନ ରାତି ସ୍ଥିର ରହିଛ, ରାତି ଅନ୍ଧକାର, ସୂର୍ଯ୍ୟ ରାତିରେ ସୂର୍ଯ୍ୟ ନାହାନ୍ତି, କିନ୍ତୁ ତାର ଅର୍ଥ ନୁହେଁ ଯେ ଭଗବାନ ନାହାନ୍ତି, ସବୁ ସେ ଦେଖୁଛ, ସବୁ ସେ ଜାଣିଛ। ଜୀବର ଯେଉଁ ବାସନା ଯେଉଁ କାମନା, କାହା ପ୍ରତି କିଭଳି ଭାବନା ରହିଛି, ଗୁରୁଙ୍କ ପ୍ରତି କିଭଳି, କୃଷ୍ଣଙ୍କ ପ୍ରତି କିଭଳି, ସ୍ଥାନ ପ୍ରତି କିଭଳି, ଆଶ୍ରମ ପ୍ରତି କିଭଳି, ସବୁ ସେ ଜାଣିଛ, ସେ ହିସାବରେ ତୁମକୁ ଫଳ ଦେବେ। ଆଉ ତୁମେ ଆଉ ଲୋକ ଦେଖା ନା, ଯେତେ କାମ କର, ତୁମ ଠୋକର ମାରିକି ଛାଡ଼ିଦେବେ, ଇ କୃଷ୍ଣ ସିଏ ଠୋକର ଖାଇକି ପଳେଇଯିବ। ସେଥିପାଇଁ ଆମେ ସାଧୁସଙ୍ଗ କରୁ ଯେତେବେଳେ, ଏଇଥିପାଇଁ ଉନ୍ନତ ସାଧୁଙ୍କର ସଙ୍ଗ କରାଯାଏ, କେଉଁଥିପାଇଁ ଭାବନାଟାକୁ ଶୁଦ୍ଧ, କିଏ ଗୋଟେ ଶୁଦ୍ଧ ଭାବନା ମରା, କଣ ଶୁଦ୍ଧ ଭାବନା, ସେଇଟା ସେଇ ଗୋଟେ ଶୁଦ୍ଧ ଭାବନା, ମୁଁ କେମିତି କୃଷ୍ଣଙ୍କୁ ଏ ଜନ୍ମରେ ପାଇବି, ଯେତେ ଅଯୋଗ୍ୟ ହେଲେ ମୁଁ କୃଷ୍ଣ ଛାଡ଼ିକି ଯିବିନି, କୃଷ୍ଣଙ୍କ ପାଇଁ ସେବା କରିବି, କୃଷ୍ଣଙ୍କ ପାଇବି ଯାହା ହେଲେ ବି, ଆଉ ଆଉ କଣ କରିବି। ଯିଏ ବିବାହ ହେଇଗଲା, ଯିଏ ବାହା ଚୋରା ହେଇଗଲା, 4-5ଟା ଝିଅ ହେଇଗଲା, ସେ କଣ କରିବି, ଚାକିରି ମିଳିଲେ ଏଇ ଯୋଉ କରୋନା ପିରିୟଡରେ ସ୍ତ୍ରୀ ଛାଡ଼ିକି ପଳେଇବେ କୁଆଡେ, ଛୁଆ ଛାଡ଼ିଦେଇ ପଳେଇବେ, ସେ କଣ କରିବେ? ଦେଖୁନା ପେପର ବାହାରୁଛି, ସେ କଣ ଥିଲା କୋଉ କମ୍ପାନୀ ନା ଆସିକି ପରିବା ପରିବା ବିକିଲାଣି, ପରିବା ତ ଲୋକଙ୍କ ସବୁବେଳେ ଦରକାର, କମ୍ପାନୀ କାମ ଛାଡ଼ି କଣ କଲେଣି ପରିବା ବିକିଲାଣି, ପରିବାରଟା ଅଛି ଛାଡ଼ିବି କେମିତି, ସେ ଯାହା ଖଟୁଛି ନା ହସି ବସିକି ରହିବେ, ପରିବାଟା କେମିତି ଛାଡ଼ିବେ? ଭକ୍ତର ଭାବନା ସେୟା, ଯାହା ହେଲେ ମୁଁ ଆପଣଙ୍କ ସେବା କରିବି ନା, ଆଉ ଏଇଟା ନପାଲା ସେଟା କରିବି, ସେଟା ନପାଲା ଛାଡ଼ିବିନି ମୁଁ। ଏଇ ଶୁଦ୍ଧ ଭାବନାଟା ଆସିଲେ ଏଇ ଶକ୍ତି ଦର୍ଶନଟା ହବ, ନହେଲେ ତ ବସ୍ତୁ ଦର୍ଶନ ଚାଲିବ, ଧୀରେ 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 ବିଶ୍ୱାସ କମିଯିବ, ଶ୍ରଦ୍ଧା କମିଯିବ। ଠିକ ଅଛି, ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର, ହରେ କୃଷ୍ଣ।